ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं तृतीयस्कन्ध पञ्चमध्याय श्लोक 33 काल मायांस योगेन भगवत भगवत विक्खितं विक्खितं नवः नवः नवशो नवशो अनुश्रुतं अनुश्रुतं स्पर्शं स्पर्शं विकुर्वन् विकुर्वन् निर्ममे नीलम् अनीलम् कालमायांस योगेन भगवद्विक्खितं नवः नवसोऽनुश्रुतं स्पर्शं विकुर्वन् निर्ममे नीलम् कालमायांसयोगेन भगवद्विक्षितं नवः नवसोऽनुश्रुतं स्पर्शं विकुर्वन् निर्ममे नीलम् कालमायांसयोगेन भगवद्विक्खितं नवः नवसोऽनुश्रुतं स्पर्शं निर्ममे नीलम्
कालमायांसयोगेन
भगवद्विक्खितं नवः
नवसोऽनुश्रुतं स्पर्शं
विकुर्वन् निर्ममे नीलम् कालमायांसयोगेन भगवद्विक्खितं नवः नवसोऽनुश्रुतं स्पर्शं विकुर्वन् निर्ममे अनिलम् कालमायांसयोगेन भगवद्विक्खितं नवः नवसोऽनुश्रुतं स्पर्शं विकुर्वन् निर्ममे अनिलम् कालमायांसयोगेन भगवद्विक्खितं नवः नवसोऽनुश्रुतं स्पर्शं विकुर्वन् निर्ममे अनिलम् शब्दन बाद काल काल बा समय माया बहिरंग शक्ति बा माया शक्ति अंशयोगेन आंशिक भाव मिश्रित भगवत भगवान विक्खितं ईक्षण कले नव आकाश नवसह आकाशरु अनुश्रुतं उद्भूत स्पर्शं स्पर्श विकुर्वत् रूपांतरित हुई निर्ममे ସୃଷ୍ଟି ହେଲା ଅନିଳମ ବାୟୁ ଶ୍ରୀକରଣ ବା ଶ୍ରୀ ଶ୍ରୀମଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ। ଏହାପରେ କାଳ ଓ ମାୟାର ଅଂଶ ଯୋଗେ ଆକାଶ ଭଗବାନଙ୍କର ଇଚ୍ଛାର ବିଷୟଭୂତ ହୋଇ ସ୍ପର୍ଶକୁ ସୃଷ୍ଟି କରେ। ତତ୍ପରେ ସେହି ଆକାଶରୁ ଉତ୍ପନ୍ନ ସ୍ପର୍ଶ ତନ୍ମାତ୍ରକୁ ପୁଣି ରୂପାନ୍ତର ପ୍ରାପ୍ତ କରାଇ ବାୟୁର ସୃଷ୍ଟି କରେ। ଭାଗବତରେ କୁହାଯାଉଛି ଯେ ସମସ୍ତ ଭୌତିକ ସୃଷ୍ଟି କ୍ରମଶଃ ସୂକ୍ଷ୍ମରୁ ସ୍ଥୂଳରେ ରୂପାନ୍ତରିତ ହୁଏ। ସମଗ୍ର ବ୍ରହ୍ମାଣ୍ଡ ଏହିପରି ଭାବରେ ପ୍ରକାଶିତ ହୋଇଅଛି। ଆକାଶରୁ ସ୍ପର୍ଶ ତନ୍ମାତ୍ରର ସୃଷ୍ଟି ହୁଏ। ଏହା କାଳ ମାୟାଶକ୍ତି ଏବଂ ଭଗବାନଙ୍କର ଈକ୍ଷଣର ସମ୍ମିଶ୍ରଣ ଅଟେ। ସ୍ପର୍ଶ ତନ୍ମାତ୍ର ପୁଣି ରୂପାନ୍ତରିତ ହୋଇ ଆକାଶରେ ବାୟୁ ସୃଷ୍ଟି କରେ। ଠିକ୍ ସେହିପରି ଅନ୍ୟ ସମସ୍ତ ସ୍ଥୂଳ ପଦାର୍ଥ ମଧ୍ୟ ସୂକ୍ଷ୍ମରୁ ସ୍ଥୂଳତା ପ୍ରାପ୍ତ ହୋଇଅଛନ୍ତି। ଶବ୍ଦ ରୂପାନ୍ତରିତ ହୋଇ ଆକାଶ ହେଲା। ସ୍ପର୍ଶ ତନ୍ମାତ୍ର ରୂପାନ୍ତରିତ ହୋଇ ବାୟୁ ହେଲା। ରୂପ ରୂପାନ୍ତରିତ ହୋଇ ଅଗ୍ନି ହେଲା। ରସ ରୂପାନ୍ତରିତ ହୋଇ ଜଳ ହେଲା ଏବଂ ଗନ୍ଧ ରୂପାନ୍ତରିତ ହୋଇ କ୍ଷୀତ ହେଲା। ନମୋ ବିଷ୍ଣୁପାଦାୟ କୃଷ୍ଣପୃଷ୍ଠାୟ ଭୂତଳ ଶ୍ରୀମତୀ ଭକ୍ତିସ୍ୱରୂପାନ୍ତ ସ୍ୱାମୀ ନାମିନି ନମ ସଦ୍ଭକ୍ତ ମଣୈ ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତ। ହରେ କୃଷ୍ଣ। ଆମର ଆଜି ପ୍ରଭୁ କହିଲେ କାମଦେବ ପ୍ରଭୁ ଯେ ଆଜି ଇସ୍କନ୍ ଭକ୍ତମାନଙ୍କର ଟିକେ ବିଷାଦଗ୍ରସ୍ତ ଅବସ୍ଥା ରହିଛି ସମସ୍ତଙ୍କର। ତେଣୁ କିନ୍ତୁ ଯେହେତୁ ଆମେ ଗତକାଲି ଯେଉଁ ଆଲୋଚନା କରୁଥିଲୁ ଏଇ ଆଜିର ଏଇ ପ୍ରୋଗ୍ରାମ୍ ହେବ କି ନାହିଁ, କାରଣ କାଲିର ଯେଉଁ ପରିସ୍ଥିତି ଥିଲା ଆମେ ଚିନ୍ତା କରୁଥିଲୁ ଆଉ ଏ ପ୍ରୋଗ୍ରାମ୍ କରିବା ନାହିଁ ବୋଲି। କିନ୍ତୁ ତାପରେ ଆମେ ଚିନ୍ତା କଲୁ ଯେତେ ଯାହା ହେଲେ ମଧ୍ୟ ମନ୍ଦିରରେ ଯେଉଁ କାର୍ଯ୍ୟକ୍ରମ ରହିଛି ଭଗବାନଙ୍କ ପୂଜା ଆରାଧନା ଏ ବନ୍ଦ ହେବ ନାହିଁ। କାଲି ଏତେ ଅସୁବିଧା ପରିସ୍ଥିତିରେ ମଧ୍ୟ ଭଗବାନଙ୍କର ଯେଉଁଭଳି ଭାବରେ ମଧ୍ୟାହ୍ନ ଆଳତି ହେବା କଥା, ସନ୍ଧ୍ୟା ଆଳତି ହେବା କଥା, ଆଜି ସକାଳେ ମଧ୍ୟ ମଙ୍ଗଳ ଆଳତି ହେବା କଥା, ସବୁ ଠିକ୍ ଭାବରେ ଚାଲିଛି। ଭଗବାନଙ୍କର ଯେକୌଣସି ପରିସ୍ଥିତିରେ ଭଗବାନ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଭଗବାନ କଥା ଛାଡ଼ନ୍ତୁ, ଭଗବାନଙ୍କର ଭକ୍ତି ଯେଉଁମାନେ କରୁଛନ୍ତି, ଭକ୍ତ ଭକ୍ତିକୁ ଅହେତୁକି ବୋଲି କୁହାଯାଉଛି। ଭକ୍ତି କୌଣସି ପରିସ୍ଥିତିରେ ଅପ୍ରତିହତା, କେହି ତାକୁ ବାଧା ଦେଇପାରିବେ ନାହିଁ। ଗତକାଲିର ଯେଉଁ ପରିସ୍ଥିତି ହୋଇଥିଲା ଆମେ ଭାବିବା ହୁଏତ ବାଧା ହୋଇଗଲା, କିନ୍ତୁ ପ୍ରକୃତରେ ଭକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ। ସବୁ ପରିସ୍ଥିତିରେ ଯେକୌଣସି ପରିସ୍ଥିତିରେ ଜଣେ ସେ ଭକ୍ତିକୁ କରିବେ, ଇଏ ଆମର ଭାଗବତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି। ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାଂ, ଧର୍ମର ତତ୍ତ୍ୱ ଆମେ ଏତେ ସହଜରେ ବୁଝିପାରିବା ନାହିଁ। ଧର୍ମର ତତ୍ତ୍ୱ ଯେତେବେଳେ ଯମରାଜ, ଯିଏକି ଧର୍ମରାଜ ସ୍ୱୟଂ ଧର୍ମରାଜ, ଯିଏକି ସବୁ ଧର୍ମ, ସେ ଜଣେ ମହାଜନ, ଦ୍ୱାଦଶ ମହାଜନମାନଙ୍କ ଭିତରେ ଜଣେ ମହାଜନ, କିନ୍ତୁ ତାଙ୍କର ଯେଉଁମାନେ ଅନୁରାଗ ଥିଲେ, ଯେଉଁମାନେ ତାଙ୍କର ସେବା କରୁଥିଲେ ଯମଦୂତମାନେ, ସେମାନେ ମଧ୍ୟ ଜାଣିପାରୁନଥିଲେ ଧର୍ମ କ'ଣ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଯିଏକି ଯମରାଜ ଯିଏକି ଜଣେ ଧର୍ମରାଜ ଯିଏ, ସେ କହୁଛନ୍ତି ଯେ ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ନ ବୈ ବିଦୁ ରୋଷେଇ ହଉ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୁନୁ ବିଦ୍ୟାଧର ଚାରଣା ଦୟ। ଧର୍ମର ତତ୍ତ୍ୱ ଏମିତିକି ପ୍ରକୃତରେ ଭଗବାନ ହିଁ ଜାଣନ୍ତି କ'ଣ ଧର୍ମ, ସାଧାରଣ ଲୋକ ବୁଝିପାରିବେ ନାହିଁ। ସାଧାରଣ ଲୋକ ଭାବିବେ ଆମର ଯେଉଁ ରହିଛନ୍ତି ଗୋଟେ ସମ୍ପ୍ରଦାୟ ଅଛନ୍ତି ଯିଏକି ଯଦିଓ ସେମାନେ ବେଦକୁ ଗ୍ରହଣ କରୁଛନ୍ତି କିନ୍ତୁ ଭଗବାନଙ୍କର ମୂର୍ତ୍ତି ପୂଜାକୁ ସେମାନେ ବିରୋଧ କରୁଛନ୍ତି। କାହିଁକି ନା ତାଙ୍କର ଯିଏ ମୁଖ୍ୟ ସେ ଥରେ ଦେଖିଲେ ଯେ ଭଗବାନ ଶିବଜୀଙ୍କ ପାଖରେ ଯେ ଭୋଗ ଲାଗୁଛି ସେ ଭୋଗକୁ ମୂଷା ଖାଇ ଦେଉଛନ୍ତି। ସେ କହିଲେ ଯଦି ଶିବଜୀ ଭଗବାନ ତାଙ୍କର ଶକ୍ତି ନାହିଁ, ସେ ଏ ଯେଉଁ ତାଙ୍କୁ ଯେଉଁ ଭୋଗ ଲାଗିଛି ତାକୁ ମୂଷା ଖାଇଦେଉଛନ୍ତି, ତାହେଲେ ସେ କି ଭଗବାନ? ଆଉ ଇଏ କ'ଣ ଏ ପିତୁଳା ପୂଜା ବିଗ୍ରହ ବୋଲିକି ସେ ଜାଣନ୍ତି ନାହିଁ। ତେଣୁ ଯଦିଓ ସେମାନେ ନିଜକୁ କହନ୍ତି ବେଦ ସମ୍ପ୍ରଦାୟ ବୋଲି, ଆର୍ଯ୍ୟ ସମ୍ପ୍ରଦାୟ ବେଦ ସମ୍ପ୍ରଦାୟ ବୋଲି, କିନ୍ତୁ ଏ ଠାକୁରଙ୍କ ପୂଜାକୁ ବା ବିଗ୍ରହଙ୍କ ପୂଜାକୁ ସେ ଭାବନ୍ତି ଇଏ ପିତୁଳା ପୂଜା, ଏଠି ଠିକ୍ ନୁହଁ, ଆବଶ୍ୟକତା ନାହିଁ। ବିଗ୍ରହଦେବ ସ୍ୱୟଂ ଭଗବାନ ସେ ଧାରଣା ତାଙ୍କର ନାହିଁ। ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ସବୁ କରୁଛନ୍ତି, ଶାସ୍ତ୍ର ଗ୍ରହଣ କରୁଛନ୍ତି, କିନ୍ତୁ ଅଚେ ବିଷ୍ଣୁ ଶିଳାଧୀର ଗୁରୁସୁ ନରମତି ବୈଷ୍ଣବୀ ଜାତି ବୁଦ୍ଧି ଏସବୁ ବର୍ଣ୍ଣନା କରାଯାଇଛି ପୁରାଣରେ। ଇଏ ହେଉଛି ପାଷଣ୍ଡି ସ ନାରକିଶ ଭଗବାନଙ୍କର ଯେଉଁ ମୂର୍ତ୍ତି ରହିଛନ୍ତି ଅଚେ ବିଷ୍ଣୁ ଶିଳାଧୀର ଭଗବାନଙ୍କୁ ଆମେ ଦେଖିପାରିବା ନାହିଁ। ତେଣୁ ଭଗବାନ ମୂର୍ତ୍ତି ରୂପରେ ବିଗ୍ରହ ରୂପରେ ପୂଜିତ ହୁଅନ୍ତି, ଆମେ ଦେଖିପାରିବା ସାଧାରଣ ଆଖିକୁ, ଆମେ ସାଧାରଣ ଆଖିରେ ଜଣେ ଦର୍ଶନ କରିପାରିବ ଭଗବାନ ରୂପକୁ, ଅନ୍ତତଃ ପକ୍ଷେ ଏଇ ବିଗ୍ରହଙ୍କୁ ଦେଖିପାରିବେ। ଯେଉଁମାନଙ୍କର ପ୍ରକୃତରେ ଦିବ୍ୟ ଚକ୍ଷୁ ରହିଛି ସେମାନେ ସ୍ୱୟଂ ସାକ୍ଷାତ ଭଗବାନଙ୍କୁ ଦେଖନ୍ତି। ଯେଭଳି ଭାବରେ ମହାପ୍ରଭୁ 1510 ମସିହାରେ ଯେତେବେଳେ ସନ୍ନ୍ୟାସ ନେଇକି ଆସୁଥିଲେ, ସେ ଯେତେବେଳେ ଆସୁଥିଲେ ନଦିଆ ଧାମରୁ ଜଗନ୍ନାଥ ଧାମକୁ, ସେ 18 ନମ୍ବର ପାଖରେ ସେ ଭଗବାନଙ୍କର ମନ୍ଦିରରେ ଥିବା ନୀଳ ଚକ୍ରରେ ଥିବା ବାନାଙ୍କୁ ଦର୍ଶନ କରି ଧାଇଁ ଧାଇଁକିରି ଚାଲିଲେ ମନ୍ଦିର ଭିତରକୁ, ଏବଂ ମନ୍ଦିର ଭିତରେ ଭଗବାନଙ୍କୁ ସେ ଜଗନ୍ନାଥଙ୍କୁ ଦେଖିଲେ ନାହିଁ, ସେ ଦେଖିଲେ ଶ୍ୟାମ ସୁନ୍ଦର ରୂପ, ବଂଶୀଧାରୀ ଶ୍ୟାମ ସୁନ୍ଦର ରୂପଙ୍କୁ ଦେଖିଲେ ଜଗନ୍ନାଥ ତାଙ୍କୁ ସେହି ରୂପରେ ଦର୍ଶନ ଦେଲେ। ତେଣୁ ସେ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଧାଇଁ ଯାଇଥିଲା ବେଳେ ସେ ମୂର୍ଚ୍ଛିତ ହୋଇକି ପଡ଼ିଯାଇଥିଲେ। ତେଣୁ ସେ ଶ୍ରୀମନ୍ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଯେ ଆମର ଚକ୍ଷୁ ନାହିଁ ଭଗବାନଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ଭଗବାନ ଆମକୁ ଦର୍ଶନ କରୁଛନ୍ତି। ତେଣୁ ଯାହା ହଉ, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ବିଗ୍ରହଙ୍କୁ ଭଗବାନ ବୋଲି ଡାକନ୍ତି। ପ୍ରତିମା ନହେ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ। ସାନ ବିପ୍ର ବଡ଼ ବିପ୍ର କଥା ରହିଛି, ସାକ୍ଷୀ ଗୋପାଳଙ୍କ କଥା ରହିଛି। ସାକ୍ଷୀ ଗୋପାଳଙ୍କୁ ଯେତେବେଳେ ଯାଇଥିଲେ ସାନ ବିପ୍ର, ତାଙ୍କୁ କହିଲେ ଆପଣ ସାକ୍ଷୀ ଦିଅନ୍ତୁ, ସେ କହିଲେ ପ୍ରତିମା କ'ଣ ଚାଲିପାରିବ? ସେ କହିଲେ ପ୍ରତିମା ଯଦି ଚାଲି ନ ପାରିବ, ପ୍ରତିମା କେମିତି କଥା କହୁଛନ୍ତି? ତେଣୁ ସେ କହୁଛନ୍ତି ପ୍ରତିମା ନୁହେଁ, ଆପଣ ବିଗ୍ରହ ନୁହନ୍ତି, ଆପଣ ପ୍ରତିମା ନୁହନ୍ତି, ଆପଣ ହେଉଛନ୍ତି ସ୍ୱୟଂ ଭଗବାନ। ପ୍ରତିମା ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ। ଭଗବାନ ତାଙ୍କର ଭକ୍ତ ପାଇଁ ସବୁକିଛି କରିପାରନ୍ତି, ଯେଉଁଟା କରିବା କଥା ନୁହଁ ସେଇଟା ମଧ୍ୟ ସେ କରିବେ ଅକାର୍ଯ୍ୟକରଣ। ବହୁତ ଲୀଳା ସବୁ ରହିଛି ଭଗବାନ କେମିତି ତାଙ୍କର ଭକ୍ତଙ୍କର ସେବା କରନ୍ତି। ତେଣୁ ସେହିଭଳି ଭାବରେ ଜଣେ ଭକ୍ତ ଥିଲେ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାଇଁ ମହାରାଜ, ଯାହାଙ୍କ ପାଇଁ ଭଗବାନ ତାଙ୍କ ସହିତ ସିଧାସଳଖ କଥା ହେଉଥିଲେ, ତାଙ୍କର ଯେଉଁମାନେ ଅନୁଗାମୀ ଅଛନ୍ତି ଆମର ଗୋପାଳାନନ୍ଦ ପ୍ରଭୁ ଇତ୍ୟାଦି, ସେମାନେ ସବୁ କହନ୍ତି, କିନ୍ତୁ ଭଗବାନ ତାଙ୍କୁ କହିଲେ ଭଗବାନ ପାଇଁ ଜଗନ୍ନାଥ ଆସିଲେ ପୂଜିତ ହେବା ପାଇଁ ଭୁବନେଶ୍ୱରକୁ, ପ୍ରଭୁପାଦ ମହାରାଜ ମୋତେ କହିଥିଲେ ତୁମେ ଜଗନ୍ନାଥଙ୍କୁ ଆଣିବା ଦରକାର ନାହିଁ, ସିଏ ଆସିବେ, କୃଷ୍ଣ ବଳରାମ ଏଇଠି ତିଆରି ହେବେ, ଗୌରନିତାଇଙ୍କର ବିଗ୍ରହ ତମ୍ବାରେ ତିଆରି ହେବ, ଏଇଭଳି ଭାବରେ ସେ କ'ଣ ଭବିଷ୍ୟତବାଣୀ ଦେଇକି ଯାଇଥିଲେ। ଭଗବାନ ତାଙ୍କ ଭକ୍ତଙ୍କର ଭାବର ବିନିମୟ ହେଉଥିଲା, ଆଦାନ ପ୍ରଦାନ ହେଉଥିଲା ଭାବର। ତେଣୁ ଏଇ ଯେଉଁ ସମାଧି ହେଇଥିଲା 1996 ମସିହାରେ, ଆଜି ଏଇ ଯେଉଁ ରାସ୍ତା ସମ୍ପ୍ରସାରିତ ହେବାରୁ ଏ ଯେଉଁ ଭଙ୍ଗା ହେଇଛି, ତେଣୁ ତାପରେ ଆମେ ବୁଝିପାରିବା ନାହିଁ ପ୍ରକୃତରେ କ'ଣ ହେବ। ତେଣୁ ଭଗବାନ ତାଙ୍କର ଭକ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବେ, ସାଧାରଣ ଲୋକ ତ ବୁଝିପାରିବେ ନାହିଁ, କିନ୍ତୁ ଭଗବାନ ତାଙ୍କର ଭକ୍ତ ପାଇଁ ଯେଉଁ ଅଦ୍ଭୁତ କାର୍ଯ୍ୟ କରିବେ, ଯେଉଁଟା ହେଇପାରିବା କଥା ନୁହଁ, ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ। ତେଣୁ ଭବିଷ୍ୟତରେ ଆମେ ଆଶା କରୁଛୁ ସେହିଭଳି ଭାବରେ, ଯେହେତୁ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଭଗବାନଙ୍କର ଶୁଦ୍ଧ ଭକ୍ତ ଥିଲେ, ତେଣୁ ଭଗବାନ ତାଙ୍କ ପାଇଁ ସବୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ, ଅଦ୍ଭୁତ କାର୍ଯ୍ୟ କରିପାରିବେ। ତେଣୁ ଆମେ ଆଶା କରିବା ଏଇ ଯେଉଁ ଘଟଣାଟି ହେଲା, ଆ ଦ୍ୱାରା ପ୍ରକୃତରେ ସବୁକିଛି ସମସ୍ତଙ୍କର ମଙ୍ଗଳ ହେବ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଯେଉଁମାନେ ବୈଷ୍ଣବ, ଯେଉଁମାନେ ଆଚାର୍ଯ୍ୟମାନେ, ସେମାନେ କେମିତି ସମାଜର ମଙ୍ଗଳ ହେବ ସେଥିପାଇଁ ଚିନ୍ତା କରନ୍ତି। ତେଣୁ ଯାହା ହଉ, ଏ ବିଷୟରେ ଆମେ ବିଶେଷ ଇଏ କରିପାରିବା ନାହିଁ, ଆମର ଏତେ ଜ୍ଞାନ ନାହିଁ, କିନ୍ତୁ ଆମେ ଏତିକି କହିପାରିବା ଯେ ଭଗବାନ ଯାହା କରିବେ ନିଶ୍ଚିନ୍ତ ଭାବରେ କିଛି ଅଦ୍ଭୁତ କାମ କାର୍ଯ୍ୟ ହେବ, ଯେଉଁଥିପାଇଁ କି ତାଙ୍କର ଭକ୍ତଙ୍କର ସୁନାମ, ଭକ୍ତ ସୁନାମ ପ୍ରାପ୍ତ ହେବେ। ତେଣୁ ଏଇଠି ଯେଉଁ ଆଜି ଆମର କଥା ବିଷୟବସ୍ତୁ ରହିଛି ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟ, ଏ ଅଧ୍ୟାୟ ହେଉଛି ମୈତ୍ରେୟ ମୁନିଙ୍କ ସହ ବିଦୁରଙ୍କର କଥୋପକଥନ। ଭଗବାନଙ୍କର ଯେଉଁ ଜ୍ଞାନ ଦେଇଥିଲେ ସେ ଜ୍ଞାନ ମୈତ୍ରେୟ ମୁନି ପ୍ରାପ୍ତ ହୋଇଥିଲେ। ମୈତ୍ରେୟ ମୁନିଙ୍କର ସମ୍ପ୍ରଦାୟ ରହିଛି, 8ମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ମୈତ୍ରେୟ ମୁନିଙ୍କର ସମ୍ପ୍ରଦାୟ। ମୈତ୍ରେୟ ମୁନି ସେ ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇଏ ଗୋଟିଏ ସମ୍ପ୍ରଦାୟ, ତାଙ୍କର ସମ୍ପ୍ରଦାୟ ଆସୁଛନ୍ତି ଶଙ୍କର୍ଷଣ, ଭଗବାନ ଶଙ୍କର୍ଷଣଙ୍କ ଠାରୁ। ଭଗବାନ ଶଙ୍କର୍ଷଣ ଏଇ ଅନନ୍ତଦେବ ଏଇ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଭଗବାନ ଅନନ୍ତଦେବଙ୍କର 1000 ମୁଖ ରହିଛି, ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗାୟନ ଗୁଣାନ ଦଶଶତାନନ ଆଦିଦେବ, ଆଦିଦେବ ଭଗବାନଙ୍କର ଯେ ବିସ୍ତାର ବିସ୍ତୃତାଂଶ, ଭଗବାନ ଶଙ୍କର୍ଷଣ, ଭଗବାନ ଆଦିଦେବ ବା ଅନନ୍ତଦେବ, ସେ ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କର ଗୁଣ ଏଭଳି ରହିଛି, କେବଳ ଶେଷ ହେବ ନାହିଁ। ଏ ଭୌତିକ ଜଗତ ସୃଷ୍ଟିର ବିଷୟରେ ଆମେ ଏଠି ଶୁଣୁଛେ, ଏ ସୃଷ୍ଟିରୁ ଏ ଆରମ୍ଭରୁ ଅନନ୍ତଦେବ ଏ ଭୂମଣ୍ଡଳକୁ ଧାରଣ କରିଛନ୍ତି। ଏ ଭୂମଣ୍ଡଳ କହିଲେ ଖାଲି ପୃଥିବୀ ନୁହଁ, 14 ଭୁବନ ରହିଛି, ଯାହାର ବିସ୍ତୃତାଂଶ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତରେ। 50 କୋଟି ଯୋଜନ ବା 400 କୋଟି ମାଇଲ ଏ ଭୂମଣ୍ଡଳର ଆକାର। ଏଇ ଏତେ ବିରାଟ ଭୂମଣ୍ଡଳକୁ ଧାରଣ କରିଛନ୍ତି ଭଗବାନ, କିଭଳି ଧାରଣ କରିଛନ୍ତି, କିଭଳି ବର୍ଣ୍ଣନା କରାଯାଇଛି, ଗୋଟେ ସୋରିଷ ଭଳି ରହିଛନ୍ତି ଏ ଭୂମଣ୍ଡଳ। ଭଗବାନଙ୍କ 1000 ପଣାରେ ଗୋଟିଏ ପଣାରେ ରହିଛନ୍ତି ଏ ବିଶାଳ ଭୂମଣ୍ଡଳ, ଯେଉଁଟା ଗୋଟେ ସୋରିଷ ଭଳି ରହିଛନ୍ତି। ଭଗବାନ ଜାଣୁନାହାନ୍ତି ସେ ବହନ କରୁଛନ୍ତି ବୋଲି, କେତେ ଓଜନ ନ ହୋଇଥିବ ପୃଥିବୀର। ତେଣୁ ଏ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥା କହୁଥିଲେ ଗୋଟେ ଥର, ଥରେ ଆମର ବଶିଷ୍ଠଜୀ ଏବଂ ବିଶ୍ୱାମିତ୍ରଜୀଙ୍କ ଭିତରେ ତାଙ୍କ ଭିତରେ କଥା ପଡ଼ିଲା, କିଏ ପ୍ରକୃତରେ ତାଙ୍କ ଭିତରେ ଶ୍ରେଷ୍ଠ। ତେଣୁ ସେ ଦୁଇ ଜଣ ଯାଇଥିଲେ ସେଇଠି ଅନନ୍ତଦେବଙ୍କ ପାଖକୁ, ଏବଂ ସେଇଠି ସେ ତାଙ୍କର ସମାଧାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ତେଣୁ ଅନନ୍ତଦେବ କହିଲେ, ଜଣେ ପ୍ରଥମେ ଧାରଣ କର, ଏ ଭୂମଣ୍ଡଳକୁ ଧାରଣ କର, ତାପରେ ମୁଁ ତୁମର ମୋର ନିର୍ଣ୍ଣୟ ଦେବି, ପ୍ରଦାନ କରିବି। ତେଣୁ ବିଶ୍ୱାମିତ୍ର ଚେଷ୍ଟା କଲେ, ଋଷି ଚେଷ୍ଟା କଲେ, ଧାରଣ କରିପାରିଲେ ନାହିଁ, କିନ୍ତୁ ବଶିଷ୍ଠଜୀ ଧାରଣ କରିପାରିଲେ। ତେଣୁ ଏଇଥିରୁ ନିର୍ଣ୍ଣୟ ହୋଇଗଲା ତାଙ୍କ ଭିତରେ କିଏ ଶ୍ରେଷ୍ଠ। ତେଣୁ ଶଙ୍କର୍ଷଣ ଦେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏବଂ ସେଇଠି ତାଙ୍କ ପାଖରୁ ଶ୍ରବଣ କରିଥିଲେ ଯେ ଚତୁସନ ଚାରି କୁମାର, ସନକ ସନାତନ ସନନ୍ଦନ ସନତ କୁମାର, ଏ ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର, ଏ ଶ୍ରବଣ କରିଥିଲେ ତାଙ୍କଠାରୁ। ତାଙ୍କଠାରୁ କ'ଣ, ଚାରି କୁମାର ଠାରୁ ଶ୍ରବଣ କଲେ ସାଂଖ୍ୟାନ ଋଷି, ସାଂଖ୍ୟାନ ଋଷି। ତେଣୁ ସେଇ ସାଂଖ୍ୟାନ ଋଷିଙ୍କ ଠାରୁ ଅନ୍ୟମାନେ ପରମ୍ପରାରେ ଏଇ ପରମ୍ପରାରେ ଆସୁଛନ୍ତି, ମୈତ୍ର ମୁନି ଆସୁଛନ୍ତି, ସେ ଶ୍ରବଣ କରିଥିଲେ ତାଙ୍କଠାରୁ। ସାଂଖ୍ୟାନ ଋଷିଙ୍କ ଠାରୁ ଶ୍ରବଣ କରିଥିଲେ ପରାଶର ମୁନି, ଏବଂ ପରାଶର ମୁନିଙ୍କ ଠାରୁ ପରାଶର ମୁନି ଏବଂ ବୃହସ୍ପତି ଦୁଇ ଜଣ ଶ୍ରବଣ କରିଥିଲେ। ବୃହସ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ, ଏବଂ ପରାଶର ମୁନି ହେଉଛନ୍ତି ବ୍ୟାସଦେବଙ୍କର ପିତା, ପରାଶର ମୁନି। ତେଣୁ ପରାଶର ମୁନିଙ୍କ ଠାରୁ ଶ୍ରବଣ କରିଛନ୍ତି ମୈତ୍ର ମୁନି। ତେଣୁ ଇଏ ଗୋଟେ ପରମ୍ପରା, ଆମର ଯେଉଁ ପରମ୍ପରା ଇଏ ହେଉଛି ବ୍ରହ୍ମ ମାଧ୍ୟ ଗୌଡ଼ିଆ ପରମ୍ପରା। ଭଗବାନ ପ୍ରଥମେ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ପ୍ରଦାନ କରିଥିଲେ, ନାରଦ ତାଙ୍କର ଶିଷ୍ୟ ବ୍ୟାସଙ୍କୁ ପ୍ରଦାନ କରିଛନ୍ତି। ଆମର ଏହି ପରମ୍ପରାକୁ ବ୍ରହ୍ମ ମାଧ୍ୟ ଗୌଡ଼ିଆ ପରମ୍ପରା ବୋଲି କୁହାଯାଉଛି। ଏ କଳିଯୁଗରେ ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ, ଏବଂ ଏହି ସମ୍ପ୍ରଦାୟରେ ଭଗବାନ ସ୍ୱୟଂ ମହାପ୍ରଭୁ ଆସି ଏହି ସମ୍ପ୍ରଦାୟକୁ ଧନ୍ୟ କରିଛନ୍ତି। ତେଣୁ ଆମର ସମ୍ପ୍ରଦାୟର ନାମ ହେଉଛି ବ୍ରହ୍ମ ମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟ। ତେଣୁ ଏ ମୈତ୍ର ମୁନି ସେହି ପରମ୍ପରାରେ ଆସୁଛନ୍ତି, ଏବଂ ସେ ମଧ୍ୟ ଭଗବାନଙ୍କଠାରୁ ଶ୍ରବଣ କରିଛନ୍ତି। ଆମେ ଆଗରୁ ଶୁଣୁଥିଲେ ଯେ ଭଗବାନ ଏ ଇଏ ଧାମ ତ୍ୟାଗ କରି ତାଙ୍କ ଲୀଳା ସାଙ୍ଗ କରୁଥିଲେ, ସେ ସମୟରେ ଉଦ୍ଧବ ଯାଇ ତାଙ୍କ ପାଖରେ ଶ୍ରବଣ କରିଛନ୍ତି, ତାଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଏବଂ ଭଗବାନଙ୍କ ଇଚ୍ଛା କ୍ରମେ ମୈତ୍ର ମୁନି ମଧ୍ୟ ଯାଇ ସେଠି ପହଞ୍ଚିଥିଲେ, ଏବଂ ଭଗବାନ ସେ ନିର୍ଦ୍ଦେଶ ଦେଇଥିଲେ ମୈତ୍ର ମୁନିକୁ, ତୁମେ ଏ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବ। ଆମେ ଯେଉଁ ପ୍ରଥମେ କହିଲେ ଯମରାଜ କଥା, ସେଇ ଯମରାଜ ହେଉଛନ୍ତି ବିଦୁର, ସେ ପୂର୍ବରୁ ବର୍ଣ୍ଣନା କରାଯାଇଛି। ମୈତ୍ର ମୁନି ମଧ୍ୟ କହିଛନ୍ତି ସେ କଥା, ତୁମେ ପ୍ରକୃତ ଯମରାଜ ଥିଲ, କିନ୍ତୁ ମାଣ୍ଡବୀ ମୁନିଙ୍କ ଶାପରେ ତୁମେ ବର୍ତ୍ତମାନ ଶୂଦ୍ର ହେଇଛ। 100 ବର୍ଷ ପାଇଁ ସେ ଆସିଥିଲେ, ଯେଉଁ 100 ବର୍ଷ ସେ ଆସିଥିଲେ ଯମରାଜ ପଦରୁ ଖାଲି ପଡ଼ିନଥିଲା ସେ ସମୟରେ ପିତୃମାନଙ୍କର ଯେ ମୁଖ୍ୟ ଅର୍ଜମା ପିତୃନାମ ଅର୍ଜମା ଚାଷୀ ବୋଲି କୁହାଯାଇଛି ସେ ଅର୍ଜମା ହୋଇଥିଲେ ଯମରାଜ ଅର୍ଜମା ମଧ୍ୟ ଜଣେ କ'ଣ ଇଏମାନେ ହେଉଛନ୍ତି ଅର୍ଜମା ହେଉଛନ୍ତି ଜଣେ ଆଦିତ୍ୟ ଦ୍ୱାଦଶ ଆଦିତ୍ୟ ଭିତରେ ଅର୍ଜମା ଜଣେ ଆଦିତ୍ୟ ତେଣୁ ଇଏ ନା ମୈତ୍ର ମୁନି ପାଖକୁ ବର୍ତ୍ତମାନ ବିଦୁର ଯାଇ ସବୁ ପ୍ରଶ୍ନ ପଚାରିଛନ୍ତି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ସବୁ ପ୍ରଶ୍ନ ପଚାରିଛନ୍ତି ଏବଂ ମୈତ୍ର ମୁନି ଉତ୍ତର ଦେଉଛନ୍ତି ଆମେ ଯେଉଁ ଭାଗବତରେ 10ଟି ବିଷୟ ରହିଛି ତାଦେହରୁ ଇଏ ହେଉଛି ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁତୟ ମନ୍ନତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ ଏ 10ଟି ବିଷୟ ରହିଛି ଭାଗବତମରେ ଯାହାକି ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି ତେଣୁ ଏହି ସ୍ୱର୍ଗ ଏବଂ ବିସର୍ଗ କେମିତି ସୃଷ୍ଟି ହେଉଛି ଏ ସୃଷ୍ଟି ହେଉଛି ସୃଷ୍ଟି ପ୍ରକ୍ରିୟାଟା ଆମେ ଶୁଣିଦେଉଛେ କିନ୍ତୁ ସୃଷ୍ଟି ପ୍ରକ୍ରିୟାଟା ବୁଝା ଏତେ ସହଜ ନୁହଁ ଯେମିତି ଆମର ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଆମର 2ଟି ପରମ୍ପରା ଅଛି 2ଟି ଉପାୟ ଅଛି ଜ୍ଞାନ ପ୍ରାପ୍ତ ହେବାର ଗୋଟେ ହେଉଛି ଅବରୋହ ପରମ୍ପରା ଗୋଟେ ହେଉଛି ଆରୋହ ପରମ୍ପରା ସାଧାରଣତଃ ଲୋକମାନେ ଆରୋହ ପରମ୍ପରାରେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାହାନ୍ତି ଯାହାକି ଆମେ ବୈଜ୍ଞାନିକମାନେ ଗବେଷଣା ଇତ୍ୟାଦି କରୁଛନ୍ତି ସେ ଗବେଷଣା ଉପଲବ୍ଧ ଜ୍ଞାନକୁ ଆରୋହ ପରମ୍ପରା ବୋଲି କୁହାଯାଇଛି ଆରୋହ ମାନେ ଚଢ଼ି ଚଢ଼ିକା ଯିବା ଆମେ ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ କିନ୍ତୁ ଯେଉଁ ଅବରୋହ ପରମ୍ପରା ରହିଛି ଅବରୋହ ପରମ୍ପରାରେ ଆମେ ଜ୍ଞାନ ଆମ ପାଖକୁ ଆସି ପହଞ୍ଚୁଛି ଯେମିତି ଭଗବାନ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ ବ୍ରହ୍ମା ଜ୍ଞାନ ଦେଲେ ନାରଦଙ୍କୁ ଏହିଭଳି ଭାବରେ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ଇଏ ଆମର ଗୁରୁଦେବ ସେଇ ପରମ୍ପରାରେ ପ୍ରାପ୍ତ ହୋଇଛନ୍ତି ସେଇ ଗୁରୁଙ୍କ ଠାରୁ ଆମେ ପ୍ରାପ୍ତ ହୋଇଛେ ଏଇଭଳି ଭାବରେ ଆମେ ମଧ୍ୟ ଏଇ ଜ୍ଞାନକୁ ପ୍ରଦାନ କରୁଛେ ଏ ପରମ୍ପରାରେ ଚାଲିଛି ଲିଙ୍କ ରହିଛି ଏ କେଉଁଠି ମନଗଢ଼ା ଜିନିଷ ନାହିଁ ଯାହା କୁହାଯାଉଛି ସାଧୁ ଶାସ୍ତ୍ର ଗୁରୁ ଶାସ୍ତ୍ର ସମସ୍ତ କଥା କୁହାଯାଉଛି ଶାସ୍ତ୍ରରେ କୌଣସି ଭୁଲ ନାହିଁ ଯେଉଁ 4 ପ୍ରକାର ଦୋଷ ରହିଛି ବଦ୍ଧଜୀବର ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ ଏ 4ଟି ରହିଛି ଲୋକମାନେ ସାଧାରଣ ବଦ୍ଧଜୀବ କହିଲେ ସେ କିଛି ଭୁଲ କରିବ ପ୍ରମାଦ କହିଲେ ଗୋଟିଏ ବସ୍ତୁକୁ ଆଉ ଗୋଟିଏ ବସ୍ତୁ ବୋଲି ଭାବିବ ଏବଂ ଭୌତିକ ଜଗତରେ ସବୁଠାରୁ ବଡ଼ ପ୍ରମାଦ ହେଉଛି ନିଜକୁ ଶରୀର ବୋଲି ଭାବିବା ନିଜ ବିଷୟରେ ଖୁବ୍ ଶତକଡ଼ା 99% ଲୋକ ଜାଣନ୍ତି ନାହିଁ ପ୍ରକୃତରେ ସେମାନେ କିଏ ଇଏ ହେଉଛି ପ୍ରମାଦ ଏବଂ ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି ଭୌତିକ ଜଗତ ହେଉଛି ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଦିସ୍ ୱାର୍ଲଡ ଇଜ୍ ଫୁଲ୍ ଅଫ୍ ଚିଟର୍ସ ଆଣ୍ଡ୍ ଚିଟେଡ଼୍ ଏ ଭୌତିକ ଜଗତରେ କିଏ ଠକୁଛି କିଏ ଠକେଇ ହେଉଛି ଠକି ଯାଉଛି କାହିଁକି ନା ଏ ବଦ୍ଧଜୀବର ଭୌତିକ ଜଗତ ହେଉଛି ବଦ୍ଧଜୀବଙ୍କର ସ୍ଥଳ ରହିବା ସ୍ଥଳ ଏବଂ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ତାଙ୍କର ଯେଉଁ ଶକ୍ତି ରହିଛି ସୀମିତ ଶକ୍ତି ଯାହାକୁ କରୋନା ପାଠ ବୋଲି କୁହାଯାଉଛି କିନ୍ତୁ ଶାସ୍ତ୍ରରେ ଯେଉଁ କଥା କୁହାଯାଉଛି ଏଥିରେ କୌଣସି ଭୁଲ ନାହିଁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହି ସବ ଭଗବାନ ଭଗବାନଙ୍କର ଯେଉଁ ଶାସ୍ତ୍ର ସାଧୁ ଶାସ୍ତ୍ରଙ୍କର କଥାରେ ସେଥିରେ କୌଣସି ଦୋଷ ନଥାଏ ଯାହା କହିଥିଲେ ବର୍ଷ ବର୍ଷ ଅନେକ ବର୍ଷ ତଳେ ସେ ଜିନିଷଟା ସେଇଭଳି ଭାବରେ ହେଉଛି ସେଥିରେ କୌଣସି ଭୁଲ ନାହିଁ ଭୁଲ ହେଇଗଲା ବୋଲି କହିବ ସେ ତ କୁହାଯିବ ନାହିଁ ତାଙ୍କର କୌଣସି ଭୁଲ ନାହିଁ ତେଣୁ ଏଇ ଯେଉଁ ଆମେ ଜ୍ଞାନଟା ପ୍ରାପ୍ତ ହେଉଛେ ଗୁରୁ ପରମ୍ପରାରେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ଏଇ ଜ୍ଞାନଟାକୁ ଆମେ ବୁଝିପାରୁଛେ ସୃଷ୍ଟି କେମିତି ହେଉଛି କିନ୍ତୁ ଆରୋହ ପରମ୍ପରାରେ ଯେଉଁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ସୃଷ୍ଟି କେମିତି ହେଉଛି ତାଙ୍କର ଗବେଷଣା ଚାଲିଛି ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଇଁ ଏଇଟା ଗୋଟେ ମିଷ୍ଟ୍ରି ରହିଛି ଗୋଟେ ରହସ୍ୟ ହେଇକି ରହିଛି କେମିତି ସୃଷ୍ଟି ହେଲା ବିଭିନ୍ନ ସମୟରେ ସେମାନେ ପୁଣି ପରୀକ୍ଷା କରୁଛନ୍ତି ବିଭିନ୍ନ ଏକ୍ସପ୍ଲୋଜନ୍ କରୁଛନ୍ତି ବମ୍ ଏକ୍ସପ୍ଲୋଜନ୍ ସବୁ କରୁଛନ୍ତି ଜାଣିବା ପାଇଁ ଏ ସୃଷ୍ଟିର ରହସ୍ୟ କ'ଣ ରହିଛି କିନ୍ତୁ ଆମେ ବହୁତ ସହଜରେ ବୁଝିଯାଉଛେ ସୃଷ୍ଟି କେମିତି ହେଉଛି ତେଣୁ ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି ଯେ ଆମର ଯଦି ଜାଣିବା ପାଇଁ ଚାହିଁବା ଆମର ପିତା କିଏ ବୈଜ୍ଞାନିକମାନଙ୍କ ମଧ୍ୟରେ ଯଦି ପାଇବା କେମିତି ଆମେ ଜାଣିବା ଆମ ପିତା କିଏ ନା ଜିନ୍ ଟେଷ୍ଟରେ ଜାଣିବା ଜିନ୍ ଟେଷ୍ଟରେ ଜାଣିବା ମାନେ ଆମର ଜୀବନ ଚାଲିଯିବ ଆମେ ବୁଝିପାରିବା ନାହିଁ ପ୍ରକୃତିରେ ଆମର କିଏ ପିତା କିନ୍ତୁ ଯଦି ଆମର ମାତା କହିବେ ଇଏ ହେଉଛନ୍ତି ଆମର ପିତା ତାହେଲେ ଜଣେ ସାଙ୍ଗେ ସାଙ୍ଗେ ଜାଣିଯିବ କିଏ ପ୍ରକୃତରେ ଆମର ପିତା ତେଣୁ ସେହିଭଳି ଭାବରେ ସୃଷ୍ଟି ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି ଏ ବେଦ ହେଉଛନ୍ତି ମାତା ଇଏ ଆମକୁ ଜ୍ଞାନ ଦେଉଛନ୍ତି କେମିତି ସୃଷ୍ଟି ହେଉଛି ପିତାଙ୍କ ବିଷୟରେ ଜ୍ଞାନ ଦେଉଛନ୍ତି ଭଗବାନ ଭଗବତ ବିକ୍ଷିତମ୍ ବୋଲି କୁହାଯାଇଛି ଏ ଶ୍ଳୋକରେ ଭଗବାନ ଆମର ଯେ ପିତା ଇଏ ହେଉଛନ୍ତି ସବୁ କାରଣର କାରଣ। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜି ଗୋବିନ୍ଦ ସର୍ବକାରଣ କାରଣ। ଯେଉଁମାନେ ଏଇ ପରମ୍ପରାରେ ଆସୁନାହାନ୍ତି ସେମାନେ ବୁଝିପାରିବେ ନାହିଁ ପ୍ରକୃତରେ ସୃଷ୍ଟି କିଭଳି ହେଉଛି। ଆମର ବହୁତ ଜ୍ଞାନୀମାନେ ମଧ୍ୟ ଜାଣିପାରୁନାହାନ୍ତି ବି ଛଅଟା ଦର୍ଶନ ରହିଛି, ଛଅଟି ଦର୍ଶନ ରହିଛି। ସେମାନେ କହନ୍ତି ସୃଷ୍ଟି ଏଭଳି ଭାବରେ ହେଇଛି, ଏଭଳି ଭାବରେ ହେଇଥାଇପାରେ, ଏଭଳି ଭାବରେ ହେଇଥାଇପାରେ, ଏଭଳି ଭାବରେ ତାଙ୍କର କଳ୍ପନା ରହିଛି। ବେଦ ଅଧ୍ୟୟନ କରି ଜୈମିନୀ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଏଇ ସାମବେଦକୁ ରଚନା କରିଛନ୍ତି। ଏଠି ଯେତେବେଳେ ପ୍ରଥମ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକିରି ଆନନ୍ଦ ଇଏ ଯେଉଁ ଶାସ୍ତ୍ରକୁ ସବୁ ଶିଷ୍ୟମାନଙ୍କ ଦ୍ୱାରା ତାକୁ କ'ଣ ତାକୁ କରୁଥିଲେ, ତାକୁ ଲିପିବଦ୍ଧ ଇତ୍ୟାଦି କରୁଥିଲେ, ଏଡ଼ିଟିଂ ଇତ୍ୟାଦି କରୁଥିଲେ, ସେହି ସମୟରେ ବିଭିନ୍ନ ଶାସ୍ତ୍ରକୁ ବିଭିନ୍ନ ତାଙ୍କର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ତତ୍ର ଋଗ୍ ବେଦ ଧର ପୈଳ, ଋଗ୍ ବେଦକୁ ପୈଳ ଋଷିଙ୍କୁ ପ୍ରଦାନ କରିଥିଲେ। ସାମଗା ଜୈମିନୀ କବି ସାମବେଦକୁ, ସାମବେଦ ହେଉଛି ବେଦମାନଙ୍କ ଭିତରେ ଶ୍ରେଷ୍ଠ ବେଦ, ବେଦାନଙ୍କ ସାମବେଦସ୍ମି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ବେଦମାନଙ୍କ ଭିତରେ ଶ୍ରେଷ୍ଠ ଯେଉଁ ଚାରି ବେଦ ରହିଛନ୍ତି ଋଗ୍ ସାମ ଯଦୁ ଅଥର୍ବ, ସାମବେଦ ହେଉଛନ୍ତି ଶ୍ରେଷ୍ଠ ବେଦ ବୋଲି କୁହାଯାଇଛି। ଏବଂ ଏହି ବେଦରେ ମଧ୍ୟ ଅନେକ ଯେଉଁ ରିଚାଏ ରହିଛନ୍ତି ବା ଅନେକ ଯେଉଁ ଶ୍ଳୋକ ସବୁ ରହିଛନ୍ତି, ତା ଦେହରେ ମଧ୍ୟ ଭଗବତ ଗୀତାରେ ଭଗବାନ କହିଛନ୍ତି ଦଶମ ଅଧ୍ୟାୟରେ ଯେ କ'ଣ ଯେଉଁ ସାମବେଦରେ ମଧ୍ୟ ଗୋଟେ ଶ୍ଳୋକ ରହିଛି, ଯେଉଁ ଛନ୍ଦ ରହିଛି ଯେଉଁଟାକ ସେଇଟା ହେଉଛି ଶ୍ରେଷ୍ଠ ଶ୍ଳୋକ। ମାସାନା ମାର୍ଗ ଶୀର୍ଷମ ଏଇ ଯେଉଁ ସବୁ ରହି ଦଶମ ଅଧ୍ୟାୟରେ ସେ ଗୋଟେ ଶ୍ଳୋକ ରହିଛନ୍ତି। ତେଣୁ ଏଇ ଯେଉଁ ସାମବେଦ ଏଇଟାକୁ ଜୈମିନୀଙ୍କୁ ପ୍ରଦାନ କରିଥିଲେ, ଜୈମିନୀ ଋଷି ବେଦ ଅଧ୍ୟୟନ କରିଛନ୍ତି କିନ୍ତୁ ତଥାପି ସେ ଜାଣିପାରିନାହାନ୍ତି ପ୍ରକୃତରେ ମୂଳ କାରଣ କିଏ, ସୃଷ୍ଟିର ମୂଳ କାରଣ କିଏ। ତେଣୁ ସିଏ ପ୍ରଦାନ କଲେ, ସେ ପ୍ରଦାନ କଲେ ଯେ ଏଇ ଯେଉଁ ରହିଛନ୍ତି ସୃଷ୍ଟିର ରହସ୍ୟ କେମିତି ସେ ଯାଉଛନ୍ତି ନା କର୍ମବାଦ, ଯାହା ଆମେ ଯେଉଁ କର୍ମ କରୁଛେ ସେ ଅନୁସାରେ ଜଣେ ଆମେ ଫଳପ୍ରାପ୍ତ ହେଉଛେ, କର୍ମବାଦ ବୋଲି କୁହାଯାଉଛି। ସବୁକିଛିର ମୂଳ କାରଣ ହେଉଛି କର୍ମ, ଏ କର୍ମ କରୁଥିବାରୁ ଏଇସବୁ ଜିନିଷ ପ୍ରାପ୍ତ ହେଉଛେ। ଜୈମିନୀଙ୍କର କର୍ମ ମୀମାଂସା କୁହାଯାଏ, ଏ ଷଡ଼ଦର୍ଶନ ଗୋଟେ ଦର୍ଶନ। ସାମବେଦକୁ ତାଙ୍କୁ ପ୍ରଦାନ କରିଛନ୍ତି କିନ୍ତୁ ତଥାପି ସେ ଜାଣିପାରିଲେ ନାହିଁ, ବେଦ ଅଧ୍ୟୟନ କରି ମଧ୍ୟ ଆମେ ଜାଣିପାରିବା ନାହିଁ ଯେ ମୂଳ କାରଣ ହେଉଛନ୍ତି ଭଗବାନ ବୋଲି। ବେଦେଶ ସର୍ବେ ରହମେବ୍ୟ ବେଦ୍ୟ, ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ, ଏଇଟାକୁ କିନ୍ତୁ ସମସ୍ତେ ବୁଝିପାରିବେ ନାହିଁ। ଆମେ ଦେଖନ୍ତୁ ଜୈମିନୀ ଋଷି ଯିଏକି ସାମବେଦକୁ ସଂକଳନ କଲେ କିନ୍ତୁ ସିଏ କହିଲେ ମୂଳ କାରଣ ହେଉଛି କର୍ମ, କର୍ମ ମୀମାଂସା ପ୍ରଦାନ କଲେ, ଜୈମିନୀଙ୍କର କର୍ମ ମୀମାଂସା ଛଡ ଦର୍ଶନ ଭିତରେ ଇଏ ଗୋଟେ ଦର୍ଶନ ଯାଉଛି। ସେହିଭଳି ଭାବରେ ବୈଷମ୍ପାୟନ ଏବେ ଏଇ ଯେଉଁ ନିଷ୍ଣାନ୍ତ ଯଦୁସାଙ୍ଗ ମୁନି ବୈଷମ୍ପାୟନକୁ ଯଜୁର୍ବେଦ ପ୍ରଦାନ କଲେ, ଅଥର୍ବ ଅଙ୍ଗିରସ ଅଥର୍ବର ବେଦକୁ ଅଙ୍ଗିରସ ଅଙ୍ଗିରା ଋଷିଙ୍କୁ ପ୍ରଦାନ କଲେ, ସୁମନ୍ତ ଦାରଣ ମୁନି ଅଙ୍ଗିରାଙ୍କୁ ସୁମନ୍ତ ବା ସୁମନ୍ତ ଜଣେ ଋଷି ରହିଛନ୍ତି ତାଙ୍କୁ ଦିଆଗଲା, ଏଇ ଅଙ୍ଗିରାଙ୍କୁ ସୁମନ୍ତ ବୋଲି କୁହାଯାଉଛି, ସେ ତାଙ୍କୁ ଦିଆଗଲା ଅଥର୍ବ ଇତିହାସ ଏଇ ଦିଆଗଲା ଅଥର୍ବ ବେଦକୁ ପ୍ରଦାନ କରାଗଲା, ସେ ତାକୁ ସଂକଳନ କଲେ। ଏବଂ ଇତିହାସ ପୁରାଣ ନାମ ପିତାମେ ରୋମହର୍ଷଣ ସୁଧଭୂଷଣ ଏ କଥା କହୁଛନ୍ତି ସୌନକାଦି ଋଷିଙ୍କୁ, ଏତେ ଇତିହାସ ବା ମହାଭାରତ ରହିଛି, 18ଟି ପୁରାଣ ରହିଛି, ଏସବୁକୁ ଆମ ରୋମହର୍ଷଣ ମୁନିଙ୍କୁ ପ୍ରଦାନ କଲେ। ସେତେବେଳେ ଭାଗବତଙ୍କୁ ଦିଆଯାଇନଥିଲା ତାଙ୍କୁ, ଭାଗବତଙ୍କୁ ଦିଆଗଲା ସୁଖଦେବ ଗୋସ୍ୱାମୀଙ୍କୁ। ତେଣୁ ଏତେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ଯେ ସବୁକିଛି ଜାଣିଯିବ ତାହା ନୁହଁ, ବେଦେଶୁ ଦୁର୍ଲଭମ ଅଦୁର୍ଲଭମ ଆତ୍ମଭକ୍ତ ବୋଲି କୁହାଯାଇଛି। ଆମେ ବେଦ ଅଧ୍ୟୟନ କଲେ ଚତୁର୍ବେଦୀ ତ୍ରିବେଦୀ ଦ୍ୱିବେଦୀ ଇତ୍ୟାଦି ସବୁ ରହିଛନ୍ତି, ବହୁତ ବେଦ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ବହୁତ ବେଦବିତ୍ ରହିଛନ୍ତି, କିନ୍ତୁ ଯେ ସିଏ ତତ୍ତ୍ୱବିତ୍ ତାହା ଆମେ କହିପାରିବା ନାହିଁ। ଏହି ସମ୍ବନ୍ଧରେ ଆମ ଶ୍ରୀ ଶ୍ରୀ ଗୌରବନ୍ଧୁ ସେ ମହାରାଜ କଥାଟି କହନ୍ତି ଯେ ଜଣେ ଚତୁର୍ବେଦୀ ଥିଲେ, ଆମ ଭାରତବର୍ଷରେ ଜଣେ ଚତୁର୍ବେଦୀ ଥିଲେ ଯିଏକି ଚାରି ବେଦକୁ ସେ ଜାଣିଥିଲେ। ସେ ଯାଇଥିଲେ ଇଂଲଣ୍ଡକୁ ଯାଇଥିଲେ, ଅନ୍ୟ କେଉଁ କାର୍ଯ୍ୟରେ ଯାଇଥିଲେ, ତେଣୁ ଇଂଲଣ୍ଡରେ ପାଶ୍ଚାତ୍ୟ ଜଗତରେ ସବୁ ଭୋଗ କେମିତି ଆମେ ଉପଭୋଗ କରିବା ଏଇସବୁ କଥା ରହିଛି। ତେଣୁ ତାଙ୍କର ସବୁ ରହିଛି ନ୍ୟୁଡ୍ କ୍ଲବ,
ଗୋଲାପନା ହେଇକରି ସେଠି ସବୁ ଖାଇବା ପିଇବା ନୃତ୍ୟ ଇତ୍ୟାଦି ନୃତ୍ୟ ଗୀତ ଇତ୍ୟାଦି ସବୁ କରିବେ ସେମାନେ ସେଇ ତାଙ୍କର ଏଇଭଳି ଭାବରେ ଜୀବନକୁ ଉପଭୋଗ କରିବେ ବୋଲି ଭାବନ୍ତି। ଯେମିତି ଆମେ ଚାରବା କୁନି ମୁନି କହିଥିଲେ, ଯାହାବତ୍ ଜୀବେତ ସୁଖମ ଜୀବେତ ଋଣମ କୃତ୍ୱା ଭୂତମ ପିବେତ। ସେଇଭଳି ଭାବରେ ପାଶ୍ଚାତ୍ୟ ଜଗତର ଲୋକମାନେ କେମିତି ଆମେ ଆନନ୍ଦ ଉପଭୋଗ କରିବା ସେଇଥିରେ ହିଁ ସେମାନେ ରହିଥାନ୍ତି। ତେଣୁ ଏ ଯେଉଁ ଚତୁର୍ବେଦୀଙ୍କୁ ଯେତେବେଳେ ନିମନ୍ତ୍ରଣ ଦେଲେ, ଆପଣ ଟିକିଏ ଆସି ଆମେ ତ ଏତେ କିଛି ଜ୍ଞାନ ପ୍ରାପ୍ତ ହୋଇପାରୁନୁ ବୈଦିକ ଶାସ୍ତ୍ର, ସେମାନେ ଭାରତର ଲୋକମାନଙ୍କୁ ବହୁତ ସମ୍ମାନ ପ୍ରଦର୍ଶନ କରନ୍ତି, କାରଣ ସେମାନେ ଜାଣନ୍ତି ବେଦ, ତାଙ୍କ ପାଖରେ ବେଦ ରହିଛି, ଗୀତା ରହିଛି, ଯେଉଁ ଗୀତା ଆଜି ସାରା ପୃଥିବୀରେ ପ୍ରଚାରିତ ହେଉଛି। ପ୍ରଭୁପାଦଙ୍କର ଭଗବତ ଗୀତା ଲେଖିବା ପୂର୍ବରୁ ମଧ୍ୟ ଏ ଗୀତା ସବୁ ବିଭିନ୍ନ ୱାର୍ଲଡ଼ର ବିଭିନ୍ନ ସ୍ଥାନରେ ରହିଥିଲା, ଇଂରାଜୀ ଗୀତା ବା ଅନ୍ୟାନ୍ୟ ସବୁ ଗୀତା ସବୁ ରହିଥିଲା। ତେଣୁ ସେ ଯେତେବେଳେ ନିମନ୍ତ୍ରଣ କଲେ, ଏ ଚତୁର୍ବେଦୀ ଜଣଙ୍କ ଚିନ୍ତା କଲେ ଯେ ନ୍ୟୁଡ଼ କ୍ଲବ୍କୁ ଆମେ ଯିବା, କେମିତି ଯିବା, ଡ୍ରେସ୍ କୋଡ଼୍ କ'ଣ ହେବ, ନ୍ୟୁଡ଼ କ୍ଲବ୍ର ଲୋକମାନେ ତ ସବୁ ଉଲଗ୍ନ ହେଇକି ରହୁଛନ୍ତି, ଆଉ ଆମେ ସେଠି ଯାଇକିରି ଫୁଲ୍ ଡ୍ରେସ୍ ପିନ୍ଧି କେମିତି ବୈଦିକ ଶାସ୍ତ୍ର କଥା କହିବା। ତେଣୁ ସେ ଚିନ୍ତା କଲେ କ'ଣ କେମିତି ଯିବା, ଏଭଳି ଚିନ୍ତା କରୁଛନ୍ତି। ଏଣେ ନ୍ୟୁଡ଼ କ୍ଲବ୍ର ଯେ ଲିଡ଼ରସିପ୍ ତାଙ୍କର ମେମ୍ବରମାନଙ୍କୁ ଖବର ଦେଲେ ଯେ ଆସନ୍ତାକାଲି ଜଣେ ଆସିବେ, ଚତୁର୍ବେଦୀ ଆସିବେ, ବହୁତ ବିଦ୍ୱାନ ବ୍ୟକ୍ତି, ସେ ବୈଦିକ ଜ୍ଞାନ ଆମକୁ ପ୍ରଦାନ କରିବେ, ତେଣୁ ଆପଣମାନେ ଆଉ ଲୋକ ନେଇ ନ ଆସି ଡ୍ରେସ୍ ପିନ୍ଧିକିରି ଆସିବେ। ତେଣୁ ଯେତେବେଳେ ନିର୍ଦ୍ଧାରିତ ସମୟରେ ଯେତେବେଳେ ଆସିଲେ ଚତୁର୍ବେଦୀ, ସେ ଆସିଲେ କିଭଳି ନା ଉଲଗ୍ନ ଭାବରେ ଆସିଲେ, କାହିଁକି ନା ସେ ଭାବିଲେ ଆମେ ଉଲଗ୍ନ କ୍ଲବ୍କୁ ଯିବା ଆଉ କେମିତି ଡ୍ରେସ୍ ପିନ୍ଧିକିରି ଯିବା। କିନ୍ତୁ ଉଲଗ୍ନ କ୍ଲବ୍ର ଲୋକମାନେ ସେମାନେ ସବୁ ଡ୍ରେସ୍ ପିନ୍ଧିକି ଆସିଛନ୍ତି। ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ହେଉଛି ଜଣେ ଯେ ବେଦ ଅଧ୍ୟୟନ କଲେ ଯେ ତତ୍ତ୍ୱକୁ ଜାଣିବେ ତା ନୁହଁ, ବେଦେଶୁ ଓ ଦୁର୍ଲଭମ୍, ବେଦେଶୁ ଦୁର୍ଲଭମ୍, ବେଦରେ ମଧ୍ୟ ଜଣେ ଅଧ୍ୟୟନ କରିବେ ଦୁର୍ଲଭ, ବେଦକୁ ଜାଣିପାରିବେ ନାହିଁ, ବହୁତ କଥା ରହିଛି। ଯେଉଁଗୁଡ଼ାକ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଯେ ଜାମିମାଂ ପୁଷ୍ପତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତା, ବେଦ ବାହାଦର ତା ପାଠ ନାନ୍ୟତା ଅସ୍ଥିତି ବାଧୀନ। ବେଦରେ ଯେଉଁ ବହୁତ ସୁନ୍ଦର ସୁନ୍ଦର କଥା ରହିଛି, ଏଇ କର୍ମମୀମାଂସା କଥା, ଜୈମିନୀ କାହିଁକି କହିଲେ କର୍ମମୀମାଂସା, ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି, ଏ କର୍ମକାଣ୍ଡ ଧାରା ପଡ଼ିକି ସେମାନେ ଆକୃଷ୍ଟ ହେଇଯାଆନ୍ତି, ସେମାନେ ଭାବନ୍ତି ବେଦରେ ଯେଉଁ ସାର ବସ୍ତୁ ହେଉଛି, ବେଦରେ ସାର ଅସାର, ଆମର ମହାରାଜ ମଧ୍ୟ ସେ କଥା କହୁଥିଲେ, ସାର ବସ୍ତୁ କେଉଁଟା ଅସାର ବସ୍ତୁ କେଉଁଟା, ଲୋକମାନେ ବୁଝିପାରନ୍ତି ନାହିଁ। ତେଣୁ ଯେଉଁମାନେ କର୍ମମୀମାଂସକ, ଯେଉଁମାନେ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ, ସେମାନେ ଭାବନ୍ତି ସାର ହେଉଛି ଏଇ କର୍ମକାଣ୍ଡ ଧାରାଟା, ଯା ମୀମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତା, ପ୍ରକୃତରେ ସେମାନେ ବିଦ୍ୱାନ ନୁହନ୍ତି, ସେମାନେ ଯଦିଓ ବେଦ ଅଧ୍ୟୟନ କରୁଛନ୍ତି କିନ୍ତୁ ବେଦ ବାହାଦରତା ବୋଲି କୁହାଯାଇଛି, ସେମାନେ ବେଦବିତ୍ ନୁହନ୍ତି, ସେମାନେ ବେଦ ବାହାଦରତା। ତେଣୁ ବେଦରେ ମଧ୍ୟ ଜଣେ ଅଧ୍ୟୟନ କଲେ ଯେ ମୂଳ ପ୍ରକୃତ ତତ୍ତ୍ୱକୁ ବୁଝିପାରିବେ ତାହା ମଧ୍ୟ ନୁହଁ, ବେଦକୁ ବୁଝିବା ପାଇଁ ହେଲେ ଜଣେ ଯାଅ ଭାଗବତ ପଢ଼ ବୈଷ୍ଣବୀର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ବୈଷ୍ଣବ ମଧ୍ୟ ମଧ୍ୟ ବହୁତ ରହିଛନ୍ତି, ଆମର ଚୈତନ୍ୟ ଚରିତ ମଧ୍ୟ ବର୍ଣ୍ଣନା କରାଯାଇଛି, ତେର ପ୍ରକାର ଅପସମ୍ପ୍ରଦାୟ ବୈଷ୍ଣବ ସବୁ ରହିଛନ୍ତି। ଆମେ ବିଶେଷ ଭାବରେ ଓଡ଼ିଶାରେ ଗୋଟେ କଥା ରହିଛି, ଆମର ଗୌରବ ସାର ମହାରାଜ ମଧ୍ୟ କଥା କହୁଥିଲେ ଯେ ମାଗୁର ମାଛରେ ଜୋହର ନବର ଜୀବତୀର କୋହଲ ବେଟା ହରି ହରିଆ ବୋହଲ, ଇଏ ମଧ୍ୟ ଗୋଟେ ବୈଷ୍ଣବ ସମ୍ପ୍ରଦାୟ, ତୁମେ ଯାହା ଚାହିଁବ ତାହା ଖାଅ କିନ୍ତୁ ଭଗବାନଙ୍କର ନାମ ନିଅ। କିନ୍ତୁ ଇଏ ପ୍ରକୃତ ସମ୍ପ୍ରଦାୟ ନୁହଁ, ଏ ଚୈତନ୍ୟ ମହାପ୍ରଭୁଙ୍କ ସମ୍ପ୍ରଦାୟ ନୁହଁ। ଯେଉଁମାନେ ଚୈତନ୍ୟ ମହାପ୍ରଭୁ ସମ୍ପ୍ରଦାୟରେ ଆସୁଛନ୍ତି ସେମାନେ ଯେଉଁ ଚାରୋଟି ବିଧିନିଷେଧ ରହିଛି ସେ ବିଧିନିଷେଧକୁ ପାଳନ କରିବେ, ଦିଉତଂ ପାନଂ ସ୍ତ୍ରୀୟଂ ସୁନା, ଇଏ ହେଉଛି ଅଧର୍ମର ସ୍ଥାନ, ଏଥିରୁ ସେମାନେ ଦୂରେଇ ରହିବେ। ତେଣୁ ଇଏ ହେଉଛି ପ୍ରକୃତ ଶୁଦ୍ଧ ବୈଷ୍ଣବ ଧାରା, ଆମର ଗୌଡ଼ ବୈଷ୍ଣବ ପରମ୍ପରା ଯେଉଁ ରହିଛି, ଏ ଶୁଦ୍ଧ ବୈଷ୍ଣବ ପରମ୍ପରାରେ ଆସିଲେ ଆମେ ଏ ତତ୍ତ୍ୱକୁ ବୁଝିପାରିବା। ତେଣୁ ସୃଷ୍ଟି ରହସ୍ୟ ଯଦିଓ ବହୁତ ଏତେ ବହୁତ କ୍ଲିଷ୍ଟ ରହିଛି, କେମିତି ଜଣେ ସୃଷ୍ଟି ହେଲା ବୁଝିପାରୁନାହାନ୍ତି ଏପର୍ଯ୍ୟନ୍ତ, ବୈଜ୍ଞାନିକମାନେ ଯେଉଁ କଥା କହୁଛନ୍ତି ସୃଷ୍ଟିର କଥା ସେଇଟା ଗ୍ରହଣ କରୁଛନ୍ତି। ଯେମିତି ବୈଜ୍ଞାନିକ ଥିଲେ ନ୍ୟୁଟନ, ସେ ଯେତେବେଳେ ଦେଖିଲେ ଗୋଟେ ଥର ଆପଲ୍ ଗଛରୁ ଗୋଟେ ଆପଲ୍ ପାଚିକି ଯେତେବେଳେ ପଡ଼ିଗଲା ତଳେ, ସେ ରିସର୍ଚ୍ଚ କଲେ ଆର କାରଣ କ'ଣ, ତେଣୁ ରିସର୍ଚ୍ଚ କରି ସେ ପ୍ରାପ୍ତ ହେଲେ ଗୋଟେ ଗବେଷଣା ଲବ୍ଧ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ସେଇଟା ହେଉଛି ଗ୍ରାଭିଟେସନାଲ ଫୋର୍ସ, ମାଧ୍ୟାକର୍ଷଣ ଶକ୍ତି, ପୃଥିବୀର ଯେଉଁ ମାଧ୍ୟାକର୍ଷଣ ଶକ୍ତି ରହିଛି ଏଇ ଶକ୍ତି ଦ୍ୱାରା ଆପଲ୍ଟି ଯେତେ ପାଚିଯାଉଛି ତଳକୁ ଆକର୍ଷିତ ହେଇକି ଆସୁଛି। ତେଣୁ ଏଇଟାକୁ ଗ୍ରହଣ କରୁଛନ୍ତି ବୈଜ୍ଞାନିକମାନେ ବା ଅନ୍ୟ ସାଧାରଣତଃ ଯେଉଁମାନେ ବିଜ୍ଞ ବ୍ୟକ୍ତି ରହିଛନ୍ତି ସେମାନେ ଏଇଟାକୁ ଗ୍ରହଣ କରୁଛନ୍ତି, ଇଏ ହେଉଛି କାରଣ। କିନ୍ତୁ ଇଏ ଅନ୍ତିମ କାରଣ ନୁହଁ। ଅନ୍ତିମ କାରଣ ଯଦି ପଚାରି ଯିବ ଏ ମାଧ୍ୟାକର୍ଷଣ ଶକ୍ତି ମଧ୍ୟ କୋଉଠୁ ଆସିଲା, ତାହେଲେ ଜଣେ ଅନ୍ତିମ କାରଣରେ ଉପସ୍ଥିତ ହେବେ, ସେ ହେଉଛନ୍ତି ଭଗବାନ କୃଷ୍ଣ। ଅନ୍ତିମ କାରଣ କେହି ନାହିଁ ମାନେ, କିଏ କେହି ଭାବନ୍ତି ନାହିଁ ଅନ୍ତିମ କାରଣ ହେଉଛନ୍ତି ଭଗବାନ ବୋଲି। ଅନ୍ତିମ କାରଣ ହେଉଛନ୍ତି ଭଗବାନ। ପ୍ରକୃତି କାରଣ ଦେଇଛି ଅଜାଗର ସ୍ତନ୍ୟ, ଚୈତନ୍ୟ ଚରିତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି। ଛେଳିରେ ମୁଖରେ କେତୋଟି ଓଳ ଥାଏ, ତାକୁ ସ୍ତନ ଭଳି ଦେଖାଯାଏ, କିନ୍ତୁ ସେଠାରେ କ୍ଷୀର ବାହାରେ ନାହିଁ। ସେଭଳି ପ୍ରକୃତି ଯେଉଁ ଜଗତ ରହିଛି, ଇଏ ସୃଷ୍ଟିର କାରଣ ନୁହଁ, ଜଗତ ସୃଷ୍ଟିର କାରଣ ନୁହଁ। ସୃଷ୍ଟିର କାରଣ ହେଉଛନ୍ତି ଭଗବାନ, ଭଗବତ ବିକ୍ଷିତମ ବୋଲି କୁହାଯାଉଛି। ଭଗବାନ ଯେତେବେଳେ ଈକ୍ଷଣ କଲେ, ଭଗବାନ ଯେତେବେଳେ ଦେଖିଲେ, ସେତେବେଳେ ସୃଷ୍ଟି ଆରମ୍ଭ ହେଲା। ସୃଷ୍ଟି ପ୍ରକ୍ରିୟା ଏତେ ବହୁତ ସହଜରେ ଆମେ ବୁଝିଯାଉଛେ, କିନ୍ତୁ ଆକୁ ବୈଜ୍ଞାନିକମାନେ ଏତେ ସହଜରେ ବୁଝି ଏପର୍ଯ୍ୟନ୍ତ ମଧ୍ୟ ବୁଝିନାହାନ୍ତି। ସୃଷ୍ଟି ଆମେ ଯଦି ପଢ଼ିଦେବା ଆମେ ଜାଣିଛେ ସୃଷ୍ଟି କେମିତି ହେଉଛି। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଏ ଯେଉଁ ଭଗବାନ ଯେଉଁ ରହିଛନ୍ତି କାରଣ ଦୋକସାଇ ଜଳରେ ରହିଛନ୍ତି ଭଗବାନ କାରଣ ଦୋକସାଇ ବିଷ୍ଣୁ, ସେ ଯେତେବେଳେ ଈକ୍ଷଣ କରୁଛନ୍ତି ଏ ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ ହେଉଛି ଭୌତିକ ଜଗତ। ଏଟା ମହତ୍ତତ୍ତ୍ୱ ବୋଲି କୁହାଯାଉଛି, ଯେମିତି ବାଦଲ ଯେମିତି ଗୋଟେ ଘୋଡ଼େଇକି ରଖୁଛି ଆକାଶକୁ, ସେଇଭଳି ଭାବରେ ସମଗ୍ର ସୃଷ୍ଟି ହେଉଛି ଆଲୋକପୂର୍ଣ୍ଣ ଆଲୋକମୟ, କିନ୍ତୁ ସେତିକି ଜାଗା ହେଉଛି ଅନ୍ଧକାରମୟ। ତମସୋମା ଜ୍ୟୋତିର୍ଗମ ବୋଲି କୁହାଯାଇଛି, ଇଏ ହେଉଛି ଅନ୍ଧକାରମୟ ଜଗତ। ଭୌତିକ ଜଗତକୁ ଅନ୍ଧକାରମୟ ଜଗତ ବୋଲି କୁହାଯାଉଛି, କାରଣ ଭଗବାନ ଈକ୍ଷଣରେ ସେଇ ମହତ୍ତତ୍ତ୍ୱ ସେଠି ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି, ଭୌତିକ ସୃଷ୍ଟି ଆରମ୍ଭ ହେଉଛି। ତେଣୁ ଯେତେବେଳେ ଭଗବାନ ଈକ୍ଷଣ କରୁଛନ୍ତି ସେଥିରେ ବିକୁର୍ବାଣ ସେଥିରେ ସବୁ ବିଭିନ୍ନ ପ୍ରକାର କ'ଣ ରିଆକ୍ସନ ଆରମ୍ଭ ହେଉଛି। ତେଣୁ ଏଇ ମହତ୍ତତ୍ତ୍ୱରୁ ସୃଷ୍ଟି ହେଉଛି ବିଭିନ୍ନ ପ୍ରକାର ଗୁଣ, ମାୟା ଅଂଶ ଗୁଣେନ, ଅଂଶ ମାୟା ଗୁଣେନ, କାଳ ମାୟାଂଶ ଯୋଗେନ, କାଳ ସମୟ ସୃଷ୍ଟି ହେଉଛି। ସମୟ ଯଦିଓ ହେଉଛି, ସମୟ ହେଉଛି କ'ଣ, ସମୟ ହେଉଛି ତାର କୌଣସି ଅତୀତ ବର୍ତ୍ତମାନ ଭବିଷ୍ୟତ ଏସବୁ ନାହିଁ, ସମୟ ହେଉଛି ନିତ୍ୟ। ସମୟ ଚିତ୍ ଜଗତରେ ଯେଉଁ ସମୟ ସେ ହେଉଛି ନିତ୍ୟମ ସବୁବେଳେ, ସେଟା ତା ଦେହରେ ଅତୀତ ଭବିଷ୍ୟତ ଇଚ୍ଛା ନାହିଁ। କିନ୍ତୁ ଭୌତିକ ଜଗତରେ ଯେଉଁ କାଳ ସୃଷ୍ଟି ହେଇଛି, ଭଗବାନ କାଳଚକ୍ର ସୃଷ୍ଟି କରିଛନ୍ତି, କାଳସ୍ମୀ ଲୋକକ୍ଷେତ୍ର ପ୍ରବୃଦ୍ଧ, କାଳଚକ୍ର ସୃଷ୍ଟି ହେଇଛି କାହିଁକି ନା ଲୋକମାନଙ୍କର ଲୋକମାନଙ୍କୁ ବିନାଶ କରିବା ପାଇଁ। ଆୟୁ ଭରତୀ ପାଇଁ ପୁଂସା ମୁଦନ୍ୟସ୍ତଂଚ ଜନ୍ମସୌ ତତ୍ସତ୍ୟ ଯତ୍କ୍ଷଣ ନୀତ ଉତ୍ତମ ଶୋକ ବାର୍ତ୍ତୟା। କାଳ ସୃଷ୍ଟି ହେଇଛି ସେମାନଙ୍କ ପାଇଁ, କାଳସ୍ମୀ ଲୋକମାନଙ୍କୁ ବିନାଶ କରିବା ପାଇଁ କାଳ ସୃଷ୍ଟି ହେଇଛି। ଆୟୁ ସୂର୍ଯ୍ୟଙ୍କର ଉଦୟରେ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। ଭାଗବତମ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୌନକାଦି ଋଷି କଥା କହୁଛନ୍ତି ଯେ ଆୟୁ ହରତି ଭାଇ ପୁଂସାମ, ସମସ୍ତଙ୍କର ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କାରଣ ଭଗବାନ କାଳ ରୂପରେ ତାଙ୍କ ପାଖରେ ଆବିର୍ଭାବ ହେଉଛନ୍ତି। ଉଦନ୍ୟଷ୍ଟଞ୍ଚ ଜନ୍ମସୁ, ତାଙ୍କର ହୃଦୟ ଏବଂ ହସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି। କିନ୍ତୁ ତତ୍ସତ୍ୟ ଯତ୍କ୍ଷଣ ନିଦ, କିନ୍ତୁ ସେମାନଙ୍କର ଆୟୁଷ ହରଣ ହେଇପାରୁନାହିଁ। ଯତ୍ ଉତ୍ତମ ଶ୍ଳୋକ ବା ଦୟା, ଭଗବାନ କଥା ଯେଉଁମାନେ ଶ୍ରବଣ କରୁଛନ୍ତି, କ୍ଷୀଣମ ନିତ, ଗୋଟେ କ୍ଷଣ ମଧ୍ୟ ଯଦି ଭଗବାନଙ୍କର ସମୟ କଥାରେ ବିତେଇଲେ ତାହେଲେ ତାଙ୍କର ଆୟୁଷ ହରଣ ହେଇପାରିବ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇ କାଳ ସୃଷ୍ଟି ହେଇଛି, ବହୁତ କାଳଚକ୍ର ସୃଷ୍ଟି ହେଇଛି ବହୁତ ଜଗତରେ, କାରଣ ଆମେ ଭଗବାନ ଭୁଲି ଯାଇଛେ। ଭୁଲି ଯାଇଥିବାରୁ ଆଜି ଆମେ ଏଇ କାଳଚକ୍ରରେ ଘୁରି ବୁଲୁଛେ। ଯେଉଁ କୁହାଗଲା ବ୍ରହ୍ମ ସଂହିତାରେ ବ୍ରହ୍ମା କହିଲେ, ସୂର୍ଯ୍ୟଙ୍କ ବିଷୟରେ କହୁଛନ୍ତି, ସେ କହୁଛନ୍ତି ଯଚକ୍ଷୁରେ ସବିତା ସକଳ ଗ୍ରହଣା ରାଜା ସମସ୍ତ ସୂର ମୂର୍ତ୍ତି ରସିସ ତେଜା ତସ୍ୟାଜ୍ଞା ଭ୍ରମତି ସମୃଦ୍ଧ କାଳଚକ୍ର। ଏ କାଳଚକ୍ର ଭଗବାନ ସୃଷ୍ଟି କରିଛନ୍ତି, ଯେଉଁ କାଳଚକ୍ରରେ ସୂର୍ଯ୍ୟଦେବ ଭଗବାନଙ୍କ ନିର୍ଦ୍ଦେଶରେ ଘୁରି ବୁଲୁଛନ୍ତି ଏବଂ ଘୁରି ବୁଲିବା ଦ୍ୱାରା ସମସ୍ତଙ୍କର ଆୟୁଷକୁ ହରଣ କରୁଛନ୍ତି। କେଉଁମାନଙ୍କର ନା, ଯେଉଁମାନେ ଭଗବାନଙ୍କର ନାମ କୀର୍ତ୍ତନ କରୁନାହାନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି ସେମାନଙ୍କର ଆୟୁଷ ହରଣ ହେଇଯାଉଛି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ତାଙ୍କର ଆୟୁଷ ହରଣ ହେଉନାହିଁ। ତେଣୁ ଏଇ କାଳର କାଳ ମାୟାଂଶ ଯୋଗେନ, ମାୟା ଭଗବାନଙ୍କର ଦୁଇ ପ୍ରକାର ମାୟା ରହିଛି, ଗୋଟେ ହେଉଛି ଅନ୍ତରଙ୍ଗ ମାୟା, ଆଉ ଗୋଟେ ହେଉଛି ବହିରଙ୍ଗ ମାୟା। ତେଣୁ ଆମେ ସବୁ ବହିରଙ୍ଗ ମାୟା ଭିତରେ ରହିଛେ, ବହିରଙ୍ଗ ମାୟାର କାର୍ଯ୍ୟ ଚାଲିଛି, ସତ୍ୱରଜ ତମ ଏଇ ତିନୋଟି ଗୁଣ ରହିଛି ବହିରଙ୍ଗ ମାୟାର। ଅନ୍ତରଙ୍ଗ ମାୟା ଯେଉଁ ରହିଛି ଭଗବାନଙ୍କର, ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇ ମନ୍ତରଙ୍ଗ ମାୟା ଦ୍ୱାରା ପରିଚାଳିତ ହୁଅନ୍ତି। ମହାତ୍ମା ଅନସ୍ତୁ ମାଙ୍କ ପାର୍ଥ ଦୈବିଂ ପ୍ରକୃତି ମାଶ୍ରିତା। ଦୈବିଂ ପ୍ରକୃତି କହିଲେ ଅନ୍ତରଙ୍ଗ ମାୟାରେ ସେମାନେ ଥାଆନ୍ତି, ବହିରଙ୍ଗ ମାୟା ସେମାନଙ୍କ ପାଇଁ ଯେମିତି ପୋଲିସ, କାଲି ବହୁତ ପୋଲିସ ଫୋର୍ସ ଆସିଥିଲେ, ପୋଲିସକୁ ଯେଉଁମାନେ ଯେଉଁମାନେ ସରକାରଙ୍କ ନିୟମ ଭଙ୍ଗ କରୁଛନ୍ତି ତାଙ୍କୁ ଦେଖିଲେ ସେ ଡରିବେ, କିନ୍ତୁ ଯେଉଁମାନେ ସରକାରଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ଭୟଙ୍କର ନୁହଁ, ପ୍ରଭୁପାଦ ମହାରାଜ କହନ୍ତି। ସେହିଭଳି ଭାବରେ ବହିରଙ୍ଗ ମାୟା ଯେଉଁମାନେ ଭଗବାନ ଭୁଲି ଯାଇଛନ୍ତି ତାଙ୍କୁ ଏ ଦଣ୍ଡ ପ୍ରଦାନ କରାଯାଉଛି ଭୌତିକ ଜଗତରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। କୃଷ୍ଣ ବୋଲି ସେହି ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦେହ ସଂସାର ଆଦି ଦୁଃଖ। ଆମେ ବହିରଙ୍ଗ ମାୟାରେ ଥିବା ହେତୁ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଏଇ ଯେଉଁ କାଳ ମାୟାଂଶ ଯୋଗୀ ନା ଭଗବାନ ଏଇ ଯେଉଁ ସୃଷ୍ଟି କରୁଛନ୍ତି, ଏ କାଳ ଏବଂ ମାୟା ଦ୍ୱାରା ସୃଷ୍ଟି କରୁଛନ୍ତି, ଯୋଗ କରିକି କାଳ ମାୟା ସୁଯୋଗ କରି ସୃଷ୍ଟି କରୁଛନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେଉଁ ମହତତ୍ତ୍ୱ ସୃଷ୍ଟି ହେଉଛି ସେଥିରୁ ଯେଉଁ ଗୁଣର ଯେଉଁ ବିକାର ଆସୁଛି, ସତ୍ୟଗୁଣରେ ଦେବତାମାନେ ସୃଷ୍ଟି ହେଉଛନ୍ତି, ଆମର ମନ ସତ୍ୟଗୁଣରେ ସୃଷ୍ଟି ହୋଇଛି। ମନ ମନ ହେଉଛି ଭଗବତ ଗୀତାରେ ଭଗବାନ କହିଛନ୍ତି ମନ ହେଉଛି ଇନ୍ଦ୍ରିୟାଣ ମନଶ୍ଚାସ୍ମି, ମନ ହେଉଛି ଜଣେ ଭଗବାନଙ୍କ ବିଭୂତି। ଏଇ ମନ ଆମକୁ ବନ୍ଧନରେ ପକାଇବ, ଏଇ ମନ ମଧ୍ୟ ଆମକୁ ମୁକ୍ତି କରିଦେବ। ମନ ଏବଂ ମନୁଷ୍ୟାଣ ବନ୍ଧନ ମୁକ୍ତି କାରଣ, ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ ଯେ ବନ୍ଧୁରାତ୍ମା ଆତ୍ମନସ୍ତ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନସ୍ତ ଶତ୍ରୁତେ ବ୍ୟତ୍ୟତା ଆତ୍ମୈବ ଶତ୍ରୁବତ୍। ମନ ଆମର ବନ୍ଧୁ, ପୁଣି ମନ ମଧ୍ୟ ଆମର ଶତ୍ରୁ। ତେଣୁ ମନକୁ ଯେଉଁମାନେ ନିଜ ଅଧୀନରେ ରଖିନାହାନ୍ତି ମନଟା ତାଙ୍କର ଶତ୍ରୁ, ଯେଉଁମାନେ ମନକୁ ନିଜ ଅଧୀନରେ ରଖିପାରିଛନ୍ତି ମନ ତାଙ୍କର ବନ୍ଧୁ। ତେଣୁ ମନଟା ସତ୍ୟଗୁଣ ରହିଛି, ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର। ଏ ମନକୁ ଯଦି ଆମେ ଭଗବାନଙ୍କ ପାଦ ପଦ୍ମରେ ଲଗେଇବା ତାହେଲେ ଆମେ ଏଇ ମନଟା ଆମକୁ ବହୁତ ବନ୍ଧୁ ହିସାବରେ କାର୍ଯ୍ୟ କରି ଆମକୁ ଭଗବତ ଧାମକୁ ନେଇଯିବ। ସବୈ ମନ କୃଷ୍ଣ ପଦାର ବିନ୍ଦୟୁ ଭଜରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦରେ। ମନକୁ ଭଗବାନ ପାଦ ପଦ୍ମରେ ଲଗେଇବା ପାଇଁ କୁହାଯାଇଛି, କାରଣ ମନଟା ହେଉଛି ପ୍ରକୃତରେ ସତ୍ୟଗୁଣରେ ସୃଷ୍ଟି ହେଇଛି। ତେଣୁ ଏ ସତ୍ୟଗୁଣରେ ମନ ଦ୍ୱାରା ଆମେ ଭଗବାନଙ୍କ ଚିନ୍ତା କରିପାରିବା। ସତ୍ୟ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର। ତେଣୁ ଏଇ ଯେଉଁ ମନ ଭଗବାନ ସୃଷ୍ଟି କଲେ ଏବଂ ଦେବତାମାନଙ୍କୁ ମଧ୍ୟ ସୃଷ୍ଟି କଲେ ସତ୍ୟଗୁଣରେ, ବୈକାରିକ ରଜସ ତମସ, ଏ ତିନୋଟି ଗୁଣକୁ ମୋତେ କୁହାଯାଏ, ସତ୍ୟ ରଜତମ ଏବଂ ବୈକାରିକ ରଜସ ଏବଂ ତମସ ବୋଲି କୁହାଯାଉଛି। ତେଣୁ ରଜଗୁଣରେ ବିଭିନ୍ନ ଇନ୍ଦ୍ରିୟମାନ ଆମର ସୃଷ୍ଟି ହୋଇଛନ୍ତି, ଆମେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ ସବୁ ରହିଛି। ତେଣୁ ଏଇ ତମଗୁଣର କଥା କୁହାଯାଉଛି, ତମଗୁଣର ଯେତେବେଳେ କ'ଣ ତମଗୁଣରୁ ସୃଷ୍ଟି ହେଉଛି ଶବ୍ଦ, ଏ ପାଞ୍ଚଟି ତନ୍ମାତ୍ର ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ଆମେ ଭୌତିକ ଜଗତରେ ଲୋକମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଏହି ପାଞ୍ଚଟି ବିଷୟରୁ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଭଗବାନ କହିଲେ ସୁଖମ ସୁକ୍ଷ୍ମ ଇନ୍ଦ୍ରିୟଙ୍କ ଦୈତ୍ୟା ଅତିନ୍ଦ୍ରିୟ ବୁଦ୍ଧିଗ୍ରାହ୍ୟମ, ଆମର ପ୍ରକୃତ ସୁଖ ହେଉଛି ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଯେଉଁ ସୁଖ ସେଇଟା ହେଉଛି ପ୍ରକୃତ ସୁଖ। ସୁଖମ ଯତଦ ଆତ୍ୟନ୍ତିକମ ସୁଖମ ଆତ୍ୟନ୍ତିକମ ଯତଦ ବୁଦ୍ଧିଗ୍ରାହ୍ୟମ ଅତିନ୍ଦ୍ରିୟମ, ଆତ୍ୟନ୍ତିକ ସୁଖ ହେଉଛି କେଉଁଟା ନା ଅତିନ୍ଦ୍ରିୟମ, ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱରେ ଗଲେ ଆମେ ପ୍ରକୃତ ସୁଖ ପ୍ରାପ୍ତ ହୋଇପାରିବା। ତେଣୁ ଏ ଯେଉଁ ତମଗୁଣରେ ଏଇ ଶବ୍ଦ ସୃଷ୍ଟି ହେଉଛି, ଶବ୍ଦ କିଏ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଆକାଶରେ ମୁଁ ହେଉଛି ଶବ୍ଦ। ତେଣୁ ନଭସ୍ ଅନୁସୃତମ ସ୍ପର୍ଶମ, ଏ ଯେଉଁ ଶବ୍ଦ ସୃଷ୍ଟି ହେଲା ଶବ୍ଦରୁ ଆକାଶ ସୃଷ୍ଟି ହେଲା, ତନ୍ମାତ୍ରରୁ ଭୂତ ଭୂତ ସବୁ ସୃଷ୍ଟି ହେଉଛନ୍ତି, ବା ଯେଉଁ ପଞ୍ଚ ମହାଭୂତ ରହିଛନ୍ତି ଏ ତନ୍ମାତ୍ରରୁ ସୃଷ୍ଟି ହେଇଛନ୍ତି। ଏ ଯେଉଁ ତନ୍ମାତ୍ର ରହିଛି ପାଞ୍ଚଟି, ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଏବଂ ପାଞ୍ଚଟି ତନ୍ମାତ୍ର ବିଷୟ ହେଉଛି ଏଇ ପାଞ୍ଚଟି ମହାଭୂତ, ଶବ୍ଦର ବିଷୟ ହେଉଛି ଏଇ ଆକାଶ, ଆକାଶରେ ଶବ୍ଦ ରହୁଛନ୍ତି। ଆମେ ଯେଉଁ କଥା କହୁଛେ ଆପଣମାନେ ଶୁଣୁଛନ୍ତି, ଏଠି ଆକାଶ ଅଛି ବୋଲି ଆମେ ଶୁଣିପାରୁଛେ, ଶବ୍ଦ କିଏ? ତେଣୁ ନଭ କହିଲେ ଆକାଶ, ଆକାଶରେ ଯେତେବେଳେ ବିକାର ହେଉଛି ସେତେବେଳେ ସ୍ପର୍ଶ ସୃଷ୍ଟି ହେଉଛି, ସ୍ପର୍ଶ ଗୋଟେ ଇନ୍ଦ୍ରିୟ, ଏ ସ୍ପର୍ଶ ଗୋଟେ ତନ୍ମାତ୍ର, ଆମେ ସ୍ପର୍ଶ କରିକି କିଛି ଆନନ୍ଦ ପ୍ରାପ୍ତ ହେଉଛେ ବା କିଛି ଜ୍ଞାନ ପ୍ରାପ୍ତ ହେଉଛେ, ଇଏ ଗୋଟେ ସ୍ପର୍ଶ ହେଉଛି ଗୋଟେ ତନ୍ମାତ୍ର। ତେଣୁ ଏ ସ୍ପର୍ଶ କେମିତି ହେଉଛି ନା ଆକାଶରୁ ସୃଷ୍ଟି ହେଉଛି, ନଭ ଆକାଶରୁ ସୃଷ୍ଟି ହେଉଛି। ତେଣୁ ଏ ସ୍ପର୍ଶରୁ ସୃଷ୍ଟି ହେଉଛି ବିକାର ରହିକିରି ବାୟୁ ସୃଷ୍ଟି ହେଉଛି, ତେଣୁ ବାୟୁରେ ରହୁଛି କ'ଣ ନା ସ୍ପର୍ଶ ରହୁଛି ଏବଂ ଆକାଶ ବା ଶବ୍ଦ ମଧ୍ୟ ରହୁଛି ବାୟୁରେ। ଏ ସ୍ଥୂଳ ସୂକ୍ଷ୍ମରୁ ସ୍ଥୂଳ ହେରିକା ଯାଉଛି, ଏଇ ଯେଉଁ ବାୟୁ ରହିଛି ବାୟୁର ପୁଣି ସୃଷ୍ଟି ହେବ, ସ୍ପର୍ଶ ପରେ ରୂପ ଆସିବ, ରୂପର ବିକାର ହେଇକିରି ଅଗ୍ନି ଆସିବ। ତେଣୁ ଅଗ୍ନିର ରହିବ ରୂପ ସ୍ପର୍ଶ ଏବଂ କ'ଣ ଶବ୍ଦ ରହିବ। ତେଣୁ ସେହିଭଳି ଭାବେ ବାୟୁର ଯେତେବେଳେ ବିକାର ହେବ ସେଥିରେ ସୃଷ୍ଟି ହେବ ରସ, ରସରୁ ଜଳ ଆସିବ, ଜଳର ବିକାର ହେଇକିରି କ'ଣ ଗନ୍ଧ ଆସିବ, ଗନ୍ଧରୁ ପୃଥିବୀ ସୃଷ୍ଟି ହେବ। ତେଣୁ ଏଇଭଳି ଭାବରେ ସୃଷ୍ଟିର ସୂକ୍ଷ୍ମରୁ ସ୍ଥୂଳ ହେଇକି ସୃଷ୍ଟି ତିଆରି ହେଉଛି। ସେ କଥା ଏଠି କହୁଛି, କାଳ ମାୟାଂଶ ଯୋଗେନ ଭଗବତ ବିକ୍ଷିତମ ନଭ ନଭସ ଅନୁସୂତ ସ୍ପର୍ଶମ ବିକୁର୍ବନ ନିର୍ମମେ ଅନିଳମ। ଅନିଳ କଥା କୁହାଯାଉଛି, ବାୟୁ କଥା କୁହାଯାଉଛି, ପାରେ ପୁଣି କୁହାଯିବ ବାୟୁରୁ କେମିତି ଜଳ ଆସିବ, ଜଳରୁ କେମିତି ବାୟୁରୁ ଜଳ, ଜଳରୁ ଅଗ୍ନି, ଅଗ୍ନିରୁ ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ପୃଥିବୀ ବା ଭୂମି। ଭୂମି ଆପ ନଳ ବାୟୁ ଖମ୍ ମନ ବୁଦ୍ଧିରେ ଅଛ ଅଙ୍ଗାରିତ୍ୟମେ ଭିନ୍ନା ପ୍ରକ୍ରିୟା, ସବୁ ଭଗବାନଙ୍କର ଶକ୍ତି, ନିମ୍ନତର ଶକ୍ତି। ତେଣୁ ଏଇଭଳି ଭାବରେ ସୃଷ୍ଟିର ପ୍ରକ୍ରିୟା ରହିଛି। ତେଣୁ ଆମ ନାରାୟଣ ପ୍ରଭୁ ଟିକେ ବ୍ୟସ୍ତ ହେଲେ ଆଉ ଯାହା ହଉ, ଆମର ସଭା 12:30 କୁହାହେଇଛି, ଆମର ଅନ୍ୟମାନେ ସବୁ ରହିଛନ୍ତି। ଯାହା ହଉ, ଆମର କଥା ହେଉଛି ଯେ ଏଇ ଯେଉଁ ସୃଷ୍ଟି ରହିଛି, ଏ ଭୌତିକ ଜଗତ ସୃଷ୍ଟି ହେଉଛି, ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ନୁହନ୍ତି ସେମାନେ ଏଇ ଭୌତିକ ଜଗତର ଏଇ ଯେଉଁ ବିଷୟ ସବୁ ରହିଛି ଏଇ ବିଷୟକୁ ଉପଭୋଗ କରନ୍ତି। ଭଗବାନ ଏ ଭୌତିକ ଜଗତ ସୃଷ୍ଟି କରିନାହାନ୍ତି, ଆମେ ଏଇ ଭୌତିକ ଜଗତ ରହି ଭଗବାନ ବୁଲିଯିବା ପାଇଁ। ସେଇଥିପାଇଁ ଏଇ ଭୌତିକ ଜଗତକୁ ଭଗବାନ ଦୁଃଖାଳୟ ମଶାସତମ ବୋଲି କଲେ, ବିଭିନ୍ନ ପ୍ରକାର ଦୁଃଖ ଦିଆଗଲା, ଯାହାଫଳରେ କି ଆମେ ସବୁବେଳେ ଚିନ୍ତା କରିବା କେ ଆମି କେନା ଆମ ଏ ଯାହାରେ ତାପତ୍ର, କାହିଁକି ଆମେ ଦୁଃଖ ଭୋଗ କରୁଛେ। ଏ ଭୌତିକ ଜଗତ ସେଭଳିଆ ସୃଷ୍ଟି ହେଇଛି, ଯାହାଫଳରେ କି ଆମେ ସବୁବେଳେ ଚିନ୍ତା କରିବା କେମିତି ଆମେ ଏଥିରୁ ମୁକ୍ତ ହେଇପାରିବା। ଏଇଠି ହେଉଛି ତତ୍ତ୍ୱ ଜିଜ୍ଞାସା, ମନୁଷ୍ୟ ଜନ୍ମ ଏଇଥିପାଇଁ ଉଦ୍ଦିଷ୍ଟ, ତତ୍ତ୍ୱ ଜିଜ୍ଞାସା କରିବା ପାଇଁ, କାହିଁକି ଆମେ ଦଣ୍ଡ ଭୋଗ କରୁଛେ। ଏଇ ତତ୍ତ୍ୱ ଜିଜ୍ଞାସା ଯେତେବେଳେ କରାହେଉଛି ସେତେବେଳେ ପ୍ରକୃତ ତା'ର ମାନବ ଜନ୍ମ ଆରମ୍ଭ ହେଉଛି, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ଭୌତିକ ଜଗତରେ ସେ ଜିଜ୍ଞାସାଟା ଖୁବ୍ କ୍ୱଚିତ ଲୋକମାନେ କରୁଛନ୍ତି। ତେଣୁ ଏଇ ଯେଉଁ ସୃଷ୍ଟି ପ୍ରକ୍ରିୟା କୁହାଗଲା, ଏ ସୃଷ୍ଟିର ରହସ୍ୟ ହେଉଛି, ଇଏ ହେଉଛି ଭଗବାନଙ୍କର ଆମର ବର୍ଣ୍ଣନା କରାଯାଇଛି, ଭାଗବତମ ଭଗବାନଙ୍କର ଶରୀର ଭଳି, କୃଷ୍ଣତୁଲ୍ୟ ଭାଗବତ ଭଗବାନଙ୍କ ଶରୀର ଭଳି। ଏ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ଭଗବାନଙ୍କର ଜଙ୍ଘ ଜଗନ ପ୍ରଦେଶ ବୋଲି କୁହାଯାଇଛି। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଭଗବାନଙ୍କ ଦୁଇଟି ପାଦ ପଦ୍ମ। ଏଇଭଳି ଭାବରେ ଆମେ ଯେତେବେଳେ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଯିବା ସେତେବେଳେ ପୂର୍ଣ୍ଣ ଭଗବାନଙ୍କର ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା। ଏହି ସୃଷ୍ଟିର ରହସ୍ୟ ଏଇ ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ପ୍ରଶ୍ନ ପଚାରିବା ଯେ ଆମ କଥାରେ କିଛି ଭୁଲ ରହିଗଲା, ତ୍ରୁଟି ରହିଗଲା, ବା କିଛି ସନ୍ଦେହ ରହିଲା, ବା କିଛି ଅନ୍ୟ କିଛି କହିବାକୁ ଜଣେ ଚାହୁଁଛନ୍ତି, କିଛି ଆଡ଼୍ କରିବା ପାଇଁ ଚାହୁଁଛନ୍ତି, କ୍ଲାରିଫିକେସନ୍ ଦେବା ପାଇଁ ଚାହୁଁଛନ୍ତି, ତାହେଲେ କିଛି କହିପାରନ୍ତି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ ଗୋର ବ୍ରହ୍ମାନନ୍ଦେ ଜୟ ଶ୍ରୀ।
କୃଷ୍ଣ ଆମର ପାଦଶାହ ପ୍ରଭୁ ସୁନ୍ଦର ଭାବରେ ସୃଷ୍ଟି ପ୍ରକରଣ ବିଷୟରେ ବୁଝେଇଲେ, ଆପଣମାନେ ତାହା ଶ୍ରବଣ କଲେ। ତେଣୁ ପ୍ରତ୍ୟେକ ଅନୁରୋଧ, ପ୍ରତି ଦୈନିକ ସେମାନେ ଭାଗବତ ପାଠ କରିବା ଦରକାର, ଗୀତା ଭାଗବତ ପାଠ କରିବାକୁ ପଡ଼ିବ। କାରଣ ବୈଦିକ ଶାସ୍ତ୍ର ତ ଅନେକ ଅଛି, କିନ୍ତୁ ଆମେ ଭାଗବତ ପାଠ କରିବାକୁ ପଡ଼ିବ। ଆମର ଯାହା କୁହା ଯାଏ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ତ ଭାଗବତ ପଢ଼ିବା ଦୁଇ ସ୍ଥାନରେ ଭାଗବତ ନାମ ଶୁଣାଯାଏ, ଗୋଟେ ହେଲା ଗ୍ରନ୍ଥ ଭାଗବତ, ଗୋଟେ ହେଲା ଭକ୍ତ ଭାଗବତ। ଯେଉଁମାନେ ଭକ୍ତ ଭାଗବତ ସେ ପ୍ରତି ଦୈନିକ ଏ ଭାଗବତ ପଢ଼ନ୍ତି, ତାହେଲେ ସେମାନେ ଜାଣିପାରିବେ। ତେଣୁ ଆମକୁ ସେଥିପାଇଁ ଦିଆଯାଇଛି ଚୈତନ୍ୟ ମହାପ୍ରଭୁଙ୍କୁ ଆଶ୍ରୟ କରିକିରି ଭାଗବତ ପଢ଼ିବାକୁ ପଡ଼ିବ। ମହାପ୍ରଭୁ ଏକାକୀ ଆସିନଥିଲେ, ତେଣୁ ସେ ସାଙ୍ଗପାଙ୍ଗ ଧରିକି ଆସିଥିଲେ। ତେଣୁ ସେଥିପାଇଁ ଆମେ କହୁଛୁ କ'ଣ, ପଞ୍ଚତତ୍ତ୍ୱ ପ୍ରଣାମ ମନ୍ତ୍ର ଅଛି, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦି ଗୌର ଭକ୍ତବତ୍ସ। ତେଣୁ ଯିଏ ମହାପ୍ରଭୁ ବ୍ରଜେନ୍ଦ୍ର ଯଦି ସଚିସୂତ ହୈଲ ବଳରାମ ହୈଲଣି ଦେଇ ଯିଏ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ ବ୍ରଜନନ୍ଦନ ସିଏ, ଆଉ ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ବଳରାମ କୁହାହେଉଛି। ତେଣୁ ଆମକୁ ଏ ତତ୍ତ୍ୱ ବିଷୟରେ ଜାଣିବାକୁ ପଡ଼ିବ, ତାହେଲେ କ'ଣ ହେଉଛି ଏଗୁଡ଼ା ସବୁ ବୁଝିପାରିବ କୁହାହେଉଛି। ପ୍ରତିଦୈନିକ ଭାଗବତ ପଢ଼ିବାକୁ କୁହାହେଉଛି। 64 ଅଙ୍ଗ ଭିତରୁ ଆମର 5 ଅଙ୍ଗଟା ପ୍ରଧାନ ଦିଆହେଇଛି, ସାଧୁସଙ୍ଗ, ନାମ କୀର୍ତ୍ତନ, ଭାଗବତ ଶ୍ରବଣ, ମଥୁରାପୁରେ ବାସ, ଶ୍ରୀମତୀର ସଦାୟ ସେବନ। ପ୍ରଥମ ହେଲା ସାଧୁସଙ୍ଗ କୁହାହେଉଛି। ଏ ସାଧୁସଙ୍ଗ ପାଇଁ ସପ୍ତାହରେ ଆମର ଏ ଗୋଟିଏ ଦିନ ରବିବାରରେ ଆମେ ସାଧୁସଙ୍ଗ କରିବା ପାଇଁ ବ୍ୟବସ୍ଥା କରାହେଇଛି। ଆମର ଯେଉଁ କଂଗ୍ରେସ ଡିପାର୍ଟମେଣ୍ଟ ଅଛି, ଏ ପ୍ରତି ସପ୍ତାହରେ ଗୋଟିଏ ଦିନ ଆମ ସାଧୁସଙ୍ଗ ଦିଆହେଇଛି, କିନ୍ତୁ ତାହାଦ୍ୱାରା ଆମେ ଦେଖୁଛୁ ଅଧିକାଂଶ ଭକ୍ତମାନେ ଆସୁନାହାନ୍ତି। ଯଦି ଆସୁଛନ୍ତି, ଯେତେବେଳେ ଭାଗବତ କଥା ଆସି ପହଞ୍ଚିଲା ସେତେବେଳେ ଆମେ କ'ଣ କରୁଛୁ, ଶୋଇଯାଉଛୁ। ଶୋଇଯିବାର କାରଣ ହେଉଛି ମାୟା ତ ପଶୁନି ନା, ଆରାମରେ ଶୋଇଯାଉଛୁ। ତେଣୁ ସେଥିପାଇଁ ଆମକୁ ଭଗବାନ କଥା ଶୁଣିବାକୁ ହେଲେ ପୁରା ଆକୃଷ୍ଟ ହିଁ ଶୁଣ, ତାହେଲେ ବୁଝିପାରିବ, ଜାଣିପାରିବ। ତା'ପରେ ଯାହା ଶୁଣିଲ ନିଜ ଘରେ ଭାଗବତ ଅଛି, ତାକୁ ଯାଇ ଆଉ ଥରେ ତାକୁ ପଢ଼, ତାକୁ ଯଦି କିଛି ଡାଉଟ୍ ହେଲା ପରବର୍ତ୍ତୀ ଯେତେବେଳେ ଆମର କଥା କୁହାହେଉଛି ସେତେବେଳେ ପଚାର। ଆମେ ଯଦି ନ ଜାଣିବା କେମିତି ହେବ, ଆମେ ତ ଭାଗବତ କଥା କୁହାହେଉଛି। ତା'ପରେ ଏଇ ଯେଉଁ ସୃଷ୍ଟି ପ୍ରକରଣ କଥାଟା, ଏ ଭାରି ଡିଫିକଲ୍ଟ ତତ୍ତ୍ୱଟା, ତାକୁ ସହଜରେ ବୁଝିବାଟା ସହଜ ନୁହେଁ କୁହାହେଉଛି। ତେଣୁ ପ୍ରଭୁ ତ ସୁନ୍ଦର ଭାବରେ ତାକୁ କହିଲେ, ଆମେ ଆଉ ସେ ବିଷୟରେ ଆଲୋଚନା କରିବା ଯାଉନି। ତେଣୁ ମୁଁ ଗୋଟିଏ ଗୀତ ବୋଲି, ଆଚ୍ଛା ନେକ୍ସଟ ପ୍ରୋଗ୍ରାମ ଆମର କ'ଣ ହେବ ରବିବାର ଦିନ ପାଇଁ? ଆଚ୍ଛା, ସେ ଆମର ବରଦାପୁର କହୁଛନ୍ତି, ନେକ୍ସଟ ପ୍ରୋଗ୍ରାମ ବରହମପୁର ପାଇଁ କହୁଛନ୍ତି, ସେ ତାଙ୍କୁ କଣ୍ଟାକ୍ଟ କରିବେ ତାଙ୍କୁ ଆଉ। ତା'ପରେ ଆମର କିଛି ଭକ୍ତ ଆଜି ଆସିନାହାନ୍ତି, କାରଣ ଭକ୍ତି କରୁଣାରାୟଣ ସ୍ୱାମୀ ମହାରାଜ ତାଙ୍କର ମଧ୍ୟ ବ୍ୟାସ ପୂଜା, ସେ ମଧ୍ୟ ଆମକୁ ଇନଭାଇଟ୍ କରିଛନ୍ତି।